ॐ नमो भगवते वासुदेवाय श्रीमद्भागवतम् तृतीयस्कन्ध पञ्चमाध्याय श्लोक 22 अथ ते
भगवल्लीला
अथ ते भगवल्लीला योगमायोरुपृहिताः योगमायोरुपृहिताः विश्वस्थिति उद्भवान्तरार्थाः वर्णयामि अनुपूर्वशः अथ ते भगवल्लीला 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 योगमायोरुपृहिताः विश्वस्थिति उद्भवान्तरार्थाः वर्णयामि अनुपूर्वशः योगमायोरुपृहिताः विश्वस्थिति उद्भवान्तरार्थाः वर्णयामि अनुपूर्वशः योगमायोरुपृहिताः विश्वस्थिति उद्भवान्तरार्थाः वर्णयामि अनुपूर्वशः अथ ते भगवल्लीला योगमायोरुपृहिताः विश्वस्थिति उद्भवान्तरार्थाः वर्णयामि अनुपूर्वशः अथ ते भगवल्लीला योगमायोरुपृहिताः विश्वस्थिति उद्भवान्तरार्थाः अनुपूर्वशः अथ तेणु ते तुमकु भगवत भगवान का संबंधी लीला लीला योगमाया भगवान का शक्ति गुरु महान गृहीतः विस्तरित विश्व निश्च जगतर स्थिति उद्भव सृष्टि अंत ध्वंस अर्था उद्देश्य वर्णयामि मु वर्णना करिवि अनुपूर्वशः अनुक्रमरे श्रोतरण वा श्री श्रीमद देशी भक्ति वेदांत स्वयं प्रभुरा इंद्राजी एवं श्री श्रीमद गौरवंद स्वयं ओडिया मु वर्तमान तुम समक्षरे भगवान श्री लीला ଅନୁପୂର୍ବକ ବର୍ଣ୍ଣନା କରିବି, ଯଦ୍ୱାରା ସେ ତାଙ୍କର ସ୍ୱାଂସ ମାୟା ଦ୍ୱାରା ବିସ୍ତାରିତ ଏ ଜଗତର ସୃଷ୍ଟି ସ୍ଥିତି ପ୍ରଳୟ ବିଷୟକ କ୍ରିୟା କରନ୍ତି। ଭାବାର୍ଥ କହିଲି ଯେ ସର୍ବଶକ୍ତିମାନ ଭଗବାନ ତାଙ୍କର ବିଭିନ୍ନ ଶକ୍ତି ସାହାଯ୍ୟରେ ସେ ଯାହା ଇଚ୍ଛା କରନ୍ତି ତାହା କରିପାରନ୍ତି। ଏ ଦୃଶ୍ୟ ଜଗତର ସୃଷ୍ଟି କ୍ରିୟା ତାଙ୍କର ଯୋଗମୟ ଶକ୍ତି ସାହାଯ୍ୟରେ କରାଯାଏ। ନମସ୍କାର କୃଷ୍ଣ ବିଷ୍ଣ ଉତ୍ତର ସିନ୍ଦେ ଉତ୍ତର ସ୍ୱାମୀ ସଦ୍ଭକ୍ତମାନେ ମଣିପୁର ଭାବିତା ରୂପାଦର ସଦ୍ଭାମୀ ଉଚ୍ଚାର ହରିକୃଷ୍ଣ ଉପସ୍ଥ ଭକ୍ତ ସଜ୍ଜନ ବୃନ୍ଦ, ବିଶେଷ ଭାବରେ ଆମର ଅଭୟଚରଣ କନଜୁଗେସନ୍ ଡିପାର୍ଟମେଣ୍ଟର ମୁଖ୍ୟ ଶ୍ରୀପାଦ ଗୋପାଳନନ୍ଦ ପ୍ରଭୁ ଏବଂ ଇସ୍କନ ଚୌପାଠୀର ସ୍ୱାଗତ କରୁଛୁ ଏବଂ ମାତାଜୀମାନେ ଆଜିର ଏଇ ସତ୍ସଙ୍ଗ ପ୍ରଭୁ କହିଲେ କୃଷ୍ଣ ବ୍ରଜନନ୍ଦନ ପ୍ରଭୁଙ୍କ ଦ୍ୱାରା ଏଇ ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି, ସେଥିପାଇଁ ଆମେ ଅନୁଷ୍ଠାନ ତରଫରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛୁ ଏବଂ ଧନ୍ୟବାଦ ଅର୍ପଣ କରୁଛୁ। ତେଣୁ ପ୍ରଭୁ କହିଲେ ବହୁତ ଦିନ କାଳ ପାଖାପାଖି 7 ମାସ ପର୍ଯ୍ୟନ୍ତ ମୁଁ ଏ ସତ୍ସଙ୍ଗରେ ଯୋଗଦାନ କରିନଥିଲି, କାହିଁକି ନା ମାୟପୁରେ ଭକ୍ତି ସେଷ୍ଟିଂ କରୁଥିଲି, ତାପରେ ଆମର ଟିଚର୍ସ ଟ୍ରେନିଂ ମଧ୍ୟ ଆମେ କଲୁ, ଯାହାଫଳରେ କି ଆମେ ବର୍ତ୍ତମାନ ମଧ୍ୟ ଭୁବନେଶ୍ୱରରେ ଭକ୍ତି ଶାସ୍ତ୍ରୀ କରିପାରିବା, କ୍ଲାସ୍ କରିପାରିବା ଏଠି। ଯାହା ହଉ, ତେଣୁ ଏ ଯେଉଁ ଭାଗବତମ ଆମେ ଶୁଣୁଛେ, ଏ ଭାଗବତମର ତୃତୀୟ ସ୍କନ୍ଦର ପ୍ରଥମ ଯେଉଁ 4ଟି ଅଧ୍ୟାୟ, ଏ 4ଟି ଅଧ୍ୟାୟରେ ଉଦ୍ଧବ ଏବଂ ବିଦୁରଙ୍କର ସମ୍ବାଦ ବର୍ଣ୍ଣନା କରାଯାଇଛି। ଉଦ୍ଧବ ବିଦୁର ସମ୍ବାଦ ବହୁତ ବର୍ଷ ପାଖାପାଖି 4ଟି ଅଧ୍ୟାୟ, କେତେ ବର୍ଷ ଧରି କଥା ଚାଲିଥିବ, ତେଣୁ ଏ 4 ଅଧ୍ୟାୟରେ ଆପଣମାନେ ଶ୍ରବଣ କରୁଛନ୍ତି, ଯେଉଁମାନେ ରେଗୁଲାରଲି ଶ୍ରବଣ କରୁଛନ୍ତି, ତେଣୁ ଉଦ୍ଧବ ଏବଂ ବିଦୁରଙ୍କର ଯେଉଁ ସମ୍ବାଦ ହେଇଛି, ଏ ସମ୍ବାଦରେ ବିଦୁର ଯେହେତୁ 35 ବର୍ଷ କାଳ ଚାଲିଯାଇଥିଲେ ତୀର୍ଥ ଭ୍ରମଣ କରିବା ପାଇଁ, ତେଣୁ ସେ ଭଗବାନଙ୍କ ବିଷୟରେ, ଯାଦବମାନଙ୍କ ବିଷୟରେ, ପାଣ୍ଡବମାନଙ୍କ ବିଷୟରେ, କୌରବମାନଙ୍କ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ସେ ପ୍ରଶ୍ନର ଉତ୍ତର ଉଦ୍ଧବ ପ୍ରଦାନ କରିଛନ୍ତି। ତେଣୁ ସେଇ ପ୍ରସଙ୍ଗରେ ଉଦ୍ଧବ କହିଥିଲେ ଯେ ଭଗବାନ ଆଉ ଏ ଧାମରେ ନାହାନ୍ତି, ସେ ତାଙ୍କର ଚିତ୍ ଜଗତକୁ ଚାଲିଯାଇଛନ୍ତି। ଯିବା ପୂର୍ବରୁ ସେ ବିଦୁରଙ୍କୁ କିଛି ସନ୍ଦେଶ ଦେଇଥିଲେ, କିଛି ଜ୍ଞାନ ଉପଦେଶ ଦେଇଥିଲେ ମୈତ୍ରଙ୍କ ମାଧ୍ୟମରେ। ମୈତ୍ରଙ୍କୁ କହିଥିଲେ ଯେ ଆପଣ ଏ ଜ୍ଞାନକୁ ବିଦୁରଙ୍କୁ ପ୍ରଦାନ କରିବେ। ତେଣୁ ବିଦୁର ଯେତେବେଳେ ଜାଣିଲେ ଯେ ଭଗବାନ ଅନ୍ତିମ ସମୟରେ ତାଙ୍କର ସ୍ମରଣ କରୁଥିଲେ, ସେତିକି ଜାଣିକିରି, ସେତିକି ଶୁଣିକିରି, ସେତିକି ଯେତେବେଳେ ଅବଗତ ହେଲେ ସେ କଥା, ସେତେବେଳେ ବିଦୁର ବହୁତ ତନ୍ମୟତା ପ୍ରାପ୍ତ ହେଲେ, ବହୁତ ଭଗବାନଙ୍କ ବିଧରେ ଭଗବାନଙ୍କର ଅନୁଭବ କଲେ, ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରିଥିଲେ ତାଙ୍କୁ। ଭଗବଦ୍ଗୀତାରେ ଭଗବାନ କହୁଛନ୍ତି ଯେ ଯେଉଁମାନେ ମନୁଷ୍ୟ ଜନ୍ମର ସିଦ୍ଧି କେତେବେଳେ ଆସିବ ନା ଅନ୍ତକାଳରେ ଯଦି ଆମେ ଭଗବାନଙ୍କୁ ସ୍ମରଣ କରିପାରିବା। ଭଗବଦ୍ଗୀତା 8ମ ଅଧ୍ୟାୟରେ ଭଗବାନ ସେଠାରେ କହିଛନ୍ତି, ଅନ୍ତକାଳେ ଚ ମାମେବ ସ୍ମରଣ ମୁକ୍ତା କଳିବରଂ ଜହ ପ୍ରୟାତି ସମଦ୍ଭାବଂ ଜାତି ନା ସ୍ତତ୍ର ସଂଶୟ। ଏଥିରେ କୌଣସି ସନ୍ଦେହ ନାହିଁ, ଯଦି ଅନ୍ତିମ ସମୟରେ ଯଦି ଆମେ ଭଗବାନଙ୍କୁ ଚିନ୍ତା କରିପାରିଲେ, ଇଏ ହେଉଛି ପ୍ରକୃତରେ ମନୁଷ୍ୟ ଜନ୍ମର ସିଦ୍ଧି। ଏଇଟା ଭାଗବତ ମଧ୍ୟ ସେ କଥା ସୁଖଦେବ ସ୍ୱାମୀ କହିଲେ, ବେଦାବାନ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ କନ୍ୟା ଜନ୍ମ ଲାଭ କରପୁଂସା ଅନ୍ତେ ନାରାୟଣ ସୁଧା। ଆମେ ଯିଏ ଯେକୌଣସି ଯୋଗ କରନ୍ତୁ ବା ସାଂଖ୍ୟ ଆଲୋଚନା କରନ୍ତୁ ବା ତପସ୍ୟା କରନ୍ତୁ ବା ଯେକୌଣସି ଧର୍ମ ପାଳନ କରନ୍ତୁ, କିନ୍ତୁ ଏହାର ମୁଖ୍ୟ ସିଦ୍ଧି ହେଉଛି କ'ଣ ନା ଅନ୍ତ ସମୟରେ ଭଗବାନଙ୍କ ସ୍ମରଣ କରିବା। ଇଏ ହେଉଛି ମନୁଷ୍ୟମାନଙ୍କ ପାଇଁ, କିନ୍ତୁ ଭଗବାନ ପାଇଁ ଭଗବାନ ଅନ୍ତିମ ସମୟରେ ତାଙ୍କର ଭକ୍ତଙ୍କର ଚିନ୍ତା କରୁଛନ୍ତି। ଏ କଥା ଶୁଣି ବିଦୁର ବହୁତ ଭଗବାନଙ୍କର ଉପଲବ୍ଧି ଅନୁଭବ କଲେ। ସେ ଭଗବାନ ଅନ୍ତିମ ସମୟରେ ମୋତେ ସ୍ମରଣ କରୁଥିଲେ, ଏ ଜ୍ଞାନ ପ୍ରଦାନ କରିଛନ୍ତି, ତେଣୁକରି ସେ ବହୁତ ଆନନ୍ଦିତ ହେଲେ ଏବଂ ଭଗବାନ ବିରହରେ ମଧ୍ୟ ବହୁତ ସୁଖାକୁଳ ହେଲେ। ତାପରେ ତେଣୁ ସେ ଯାଇ ଏ ବୃନ୍ଦାବନରେ ଏସବୁ ସମ୍ବାଦ ହେଇଥିଲା, ବିଦୁର ଉଦ୍ଧବ ସମ୍ବାଦ। ତେଣୁ ତାପରେ ଉଦ୍ଧବ ଗଲେ କୋଟି ଗଲେ ନା ବଦ୍ରିନାଥ ଗଲେ ଏବଂ ବିଦୁର ଗଲେ ମୈତ୍ରଙ୍କ ଅନୁସନ୍ଧାନରେ ଯାଇ ହରିଦ୍ୱାରରେ ମୈତ୍ରଙ୍କ ସହିତ ଦେଖା ହେଇଛି। ତେଣୁ ଏ ପଞ୍ଚମ ଅଧ୍ୟାୟରୁ ବିଦୁର ମୈତ୍ର ସମ୍ବାଦ ଆରମ୍ଭ ହେବ। ତୃତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରୁ ଚତୁର୍ଥ ସ୍କନ୍ଦ 31 ଅଧ୍ୟାୟ ପର୍ଯ୍ୟନ୍ତ ଏ କଥା ସବୁ ଚାଲିବ। ତେଣୁ ଏଠି ମିତ୍ର ବିଭିନ୍ନ ସବୁ ପ୍ରଶ୍ନ ପଚାରିଛନ୍ତି ଏବଂ ବର୍ତ୍ତମାନ ମୈତ୍ର ତାର ଉତ୍ତର ପ୍ରଦାନ କରୁଛନ୍ତି। ତେଣୁ ମୈତ୍ର ଯେତେବେଳେ ବିଦୁରଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି, ସେଥିପାଇଁ ସେ ପ୍ରଥମେ ବିଦୁରଙ୍କୁ ବହୁତ ପ୍ରଶଂସା କରିଛନ୍ତି। ବିଦୁର ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ପ୍ରକୃତରେ ସେ ହେଉଛନ୍ତି ଯମରାଜ, ସେ ହେଉଛନ୍ତି ମହାଜନ। 12 ଜଣ ମହାଜନ ଅଛନ୍ତି, ତାଙ୍କ ଭିତରୁ ସେ ଜଣେ ଯମରାଜ। ଷଷ୍ଠ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଯମରାଜ ତାଙ୍କର ପୁତ୍ରମାନଙ୍କ ସହିତ କହିଛନ୍ତି ସେ ହେଉଛନ୍ତି ଜଣେ ମହାଜନ ବୋଲି। ମହାଜନ ଜଣେ ଗତ ସ୍ୱପନ୍ଥା, ଆମେ ପ୍ରକୃତ ପନ୍ଥାଟା କେଉଁଟା ଜାଣିପାରିବା ନାହିଁ, କିନ୍ତୁ ମହାଜନ ଯାହା କହିବେ ସେଇଟାକୁ ଗ୍ରହଣ କରିବା, ସେଇଟା ହେଉଛି ପ୍ରକୃତ ପନ୍ଥା। କ ପନ୍ଥା ଯେଉଁ ରହିଛି ଧର୍ମବକ ଯେଉଁ ପ୍ରଶ୍ନ ପଚାରିଥିଲେ, ସେ ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର ମହାରାଜ ସେ କଥା କହିଥିଲେ, ତର୍କ ଅପ୍ରତିଷ୍ଠ, ତର୍କ ଦ୍ୱାରା କେଉଁଟା ଠିକ୍ ପଥ, କେଉଁଟା କେଉଁଟା କାର୍ଯ୍ୟ କରଣୀୟ, କେଉଁଟା କରିବା କଥା ନୁହଁ, ଏଇ ଯେଉଁ କଥା ସବୁ ରହିଛି ପନ୍ଥା, ବିଭିନ୍ନ ଲୋକ ବିଭିନ୍ନ କଥା କହୁଛନ୍ତି, ତେଣୁ କେଉଁଟା ଆମେ ଠିକ୍ ବୋଲି କେମିତି ଜାଣିବା, ଧର୍ମଙ୍କ ପାଇଁ ପ୍ରଶ୍ନଟି ପଚାରିଥିଲେ ମହାଭାରତରେ। ଯୁଧିଷ୍ଠିର ମହାରାଜ ସେ ପ୍ରଶ୍ନର ଉତ୍ତରରେ କଥା କହିଥିଲେ ଯେ ତର୍କ ଦ୍ୱାରା ଆମେ ପ୍ରକୃତ କେଉଁଟା ଠିକ୍ ପଥ ସେଇଟାକୁ ନିର୍ଣ୍ଣୟ କରିପାରିବା ନାହିଁ। ବହୁତ ତାର୍କିକ ବ୍ୟକ୍ତି ଅଛନ୍ତି, ସେ ଅନ୍ୟ ଜଣେ ତାର୍କିକର ମତକୁ ପରାସ୍ତ କରିଦେଇପାରୁଛନ୍ତି, ତେଣୁ ତର୍କ ଦ୍ୱାରା ପ୍ରକୃତ ପଥଟାକୁ ନିର୍ଣ୍ଣୟ କରାଯାଇପାରିବ ନାହିଁ। ଶ୍ରୁତିର ବିଭିନ୍ନ ବୈଦିକ ଶାସ୍ତ୍ରରେ ମଧ୍ୟ ଶ୍ରୁତି ଯେଉଁ ରହିଛି, ଶ୍ରୁତିରେ ଶାସ୍ତ୍ରରେ ମଧ୍ୟ ବେଦକୁ ଶ୍ରୁତି ବୋଲି କୁହାଯାଏ, କାହିଁକି ନା ଆଗକାଳେ ଲୋକମାନଙ୍କର ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା, କେବଳ ଶୁଣିକିରି ମନେ ରଖୁଥିଲେ, ତେଣୁ ବେଦର ଗୋଟେ ନାମ ହେଉଛି ଶ୍ରୁତି। ତେଣୁ ଶ୍ରୁତୟ ବିଭିନ୍ନ ବହୁତ ପ୍ରକାର ଶ୍ରୁତି ଶାସ୍ତ୍ର ଅଛି, ଶାସ୍ତ୍ରରେ ସେହି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଜୀବର ଅସ୍ଥି ଏବଂ ନିଷ୍ଠା ଏ ଦୁଇଟି ହେଉଛି ଅପବିତ୍ର, କିନ୍ତୁ ବେଦ ପ୍ରମାଣେ ପୁଣି ସେଇଟା କୁହାଯାଉଛି ଶଙ୍ଖ ଏବଂ ଗୋମୟ। ଜୀବର ଅସ୍ଥି, ଶଙ୍ଖଟା ହେଉଛି ଗୋଟେ ଜୀବର ଅସ୍ଥି, ଆମ ହରିବ ବିଷୟ ଦ୍ୱାରା ଶଙ୍ଖ ନାଦ କରୁଛନ୍ତି, ତେଣୁ ଜୀବର ଅସ୍ଥି ହେଉଛି ଶଙ୍ଖ ଏବଂ ଗୋମୟ ମଧ୍ୟ ଗୋଟେ ଜୀବର ନିଷ୍ଠା, କିନ୍ତୁ ଯଦିଓ ସେଇ ଅସ୍ଥି ଏବଂ ନିଷ୍ଠା ଏ ଦୁଇଟି ଅପବିତ୍ର, କିନ୍ତୁ ବେଦରେ ପୁଣି କୁହାଯାଉଛି ସେ ଦୁଇଟି ପବିତ୍ର। ତେଣୁ ବିପରୀତ କଥା ସବୁ ରହିଛି, ସେଥିପାଇଁ କହୁ ଶ୍ରୀତ ବିଭିନ୍ନ, ତାହେଲେ କେଉଁଟା ଆମେ କ'ଣ କରିବା, କେମିତି ଠିକ୍ କରିବା ସେଇଟା ବୁଝିପାରିବା ନାହିଁ। ଏବଂ ନାଶ ଋଷି ଦେଶନ ମତନ୍ନ ଭିନ୍ନ, ସେ ଋଷି ପଦବାଚ୍ୟ ହେବେ ନାହିଁ, ତାଙ୍କର ମତ ଯଦି ଆଉ ଜଣେ ଋଷିଙ୍କ ଠାରୁ ଭିନ୍ନ ନ ହେବ, ନାଶ ଋଷି ଦେଶନ ମତନ୍ନ ଭିନ୍ନ। ତେଣୁ ଆମେ କେମିତି ଜାଣିବା କେଉଁଟା ଠିକ୍ ପନ୍ଥା ବୋଲି, କାରଣ ଯୁଧିଷ୍ଠିର ମହାରାଜ କହୁଛନ୍ତି ମହାଜନ ଦିନ ଗଥ ପନ୍ଥା, ମହାଜନ ମାନେ ଯେଉଁ କଥା କହିଛନ୍ତି ସେଇଟାକୁ ଗ୍ରହଣ କରିବାକୁ ପଡ଼ିବ। ତେଣୁ ବିଦୁର ଯଦିଓ ମହାଜନ ଥିଲେ, କାରଣ ସେ ଯମରାଜ ଥିଲେ, ସେ ଜଣେ ମହାଜନ, ସେ ନିଜେ କହୁଛନ୍ତି ତାଙ୍କର ଦୂତମାନଙ୍କୁ ଷଷ୍ଠ ସ୍କନ୍ଦ ତୃତୀୟ ଅଧ୍ୟାୟରେ, କିନ୍ତୁ ଭଗବାନଙ୍କ ଲୀଳାରେ ସେ ଭାଗ ନେବା ପାଇଁ ଚାହୁଁଥିଲେ। ସବୁବେଳେ ପାପ ପୁଣ୍ୟର ବିଚାର ଚାଲିଛି, ଯମରାଜଙ୍କର ଦରବାରରେ ପାପ ପୁଣ୍ୟର ବିଚାର ଚାଲିଛି, ଏତିକି ପାପ କଲେ ଏଇ ନର୍କ ଭୋଗ କରିବେ, ଏଇ ଦଣ୍ଡ ପାଇବେ, ଏତିକି ପୁଣ୍ୟ କଲେ ଏଇ ସବୁ ସ୍ୱର୍ଗ ଇତ୍ୟାଦି ପ୍ରାପ୍ତ ହେବେ, ଏସବୁ ବିଚାର ଚାଲିଛି, ପାପ ପୁଣ୍ୟର ବିଚାର। କିନ୍ତୁ ଭଗବତ ସମ୍ବନ୍ଧୀୟ ସବୁ ଯାହା ସବୁ ରହିଛି ପୁନର ଉର୍ଦ୍ଧ୍ୱରେ, ପାପ ପୁନର ଉର୍ଦ୍ଧ୍ୱରେ ଗଲେ ଭଗବତ ସମ୍ବନ୍ଧୀୟ ବା ଭକ୍ତି, ସେଥିରେ ପାପ ପୁନର ବିଚାର ନାହିଁ, ସେଟା ହେଉଛି ତାର ଉର୍ଦ୍ଧ୍ୱ ସ୍ଥିତି। ତେଣୁ ସେ ସବୁବେଳେ ଚାହୁଁଥିଲେ ଭଗବାନ ଲୀଳାରେ କେମିତି ଭାଗ ନେବେ, ସେଇଥିପାଇଁ ଭଗବାନଙ୍କର ବ୍ୟବସ୍ଥାରେ ଏଇ ମାଣ୍ଡବମୁନି ଯେଉଁ ଅଭିଶାପ ଦେଇଥିଲେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ମାଣ୍ଡବମୁନି ଅଭିଶାପ ଦେଇଥିବାରୁ ସେ ଆଜି ଶୂଦ୍ର ହେଇକିରି ଜନ୍ମ ହେଲେ। ତେଣୁ ମୈତ୍ରୀମତି ଜାଣିଛନ୍ତି ଇଏ ସାଧାରଣ ବ୍ୟକ୍ତି ନୁହନ୍ତି, ଇଏ ଜଣେ ମହାଜନ। ତେଣୁ ପ୍ରଶ୍ନ ଆସିବ, ଯେତେବେଳେ ଯମରାଜ ଆସିଲେ ଶୂଦ୍ର ହେଇକିରି ଜନ୍ମ ହେଲେ, ସେଠି ଯମରାଜଙ୍କର ଦରବାର କ'ଣ ହେଉଥିଲା, ସେଠି ଯମରାଜଙ୍କ ବିଚାର ଚାଲିଥିଲା ନା ନାହିଁ, ତେଣୁ ସେଇଟା ବର୍ଣ୍ଣନା କରାଯାଇଛି। ସେଠି ମଧ୍ୟ ଯମରାଜ ବିଚାର ଚାଲିଥିଲା, କିନ୍ତୁ ଯମରାଜ ଆଉ ଜଣେ ହେଇଥିଲେ, କିଏ ହେଇଥିଲେ ନା ପିତୃଲୋକର ଯିଏ ମୁଖ୍ୟ ଅର୍ଜମା, ପିତୃଣା ଅର୍ଜମା ଚାଷ୍ମୀ ବୋଲି କୁହାଯାଉଛି, ପିତୃମାନଙ୍କର ଯିଏ ମୁଖ୍ୟ ହେଉଛନ୍ତି ଅର୍ଜମା, ସେ ଜଣେ ମଧ୍ୟ ଆଦିତ୍ୟ, ଆଦିତ୍ୟଙ୍କର ପୁତ୍ର, ଦ୍ୱାଦଶ ଆଦିତ୍ୟ ଅଛନ୍ତି, ସେ ଜଣେ ମଧ୍ୟ ଆଦିତ୍ୟ, ତେଣୁ ସିଏ ଯମରାଜ ହିସାବରେ କାର୍ଯ୍ୟ କରାଉଥିଲେ। ଶହେ ବର୍ଷ କାଳ ଏ ଯେଉଁ ଲୀଳା କରିଥିଲେ ବିଦୁର, ସେ ଶହେ ବର୍ଷ କାଳ ସେ ସେଠି ତାଙ୍କର କାର୍ଯ୍ୟ କରୁଥିଲେ, ଯମରାଜଙ୍କ କାର୍ଯ୍ୟ। ତେଣୁ ଯେତେବେଳେ ମୈତ୍ରମୁନି ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି, ପ୍ରଶ୍ନ ପଚାରିଲା ପରେ ବର୍ତ୍ତମାନ ବିଦୁର ଯେଉଁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି, ବର୍ତ୍ତମାନ ମୈତ୍ର ତାର ସବୁ ଉତ୍ତର ପ୍ରଦାନ କରିବେ। ତେଣୁକରି ଅର୍ଥ ଶବ୍ଦ ବ୍ୟବହାର କରାଯାଇଛି, ଅର୍ଥ ତେଣୁକରି ଇଏ ଗୋଟେ ସିଦ୍ଧାନ୍ତ ବର୍ଣ୍ଣନା କୁହାଯାଉଛି, ଅର୍ଥାତ୍ ବର୍ଣ୍ଣାଇ ଅର୍ଥାତ୍ ଭଗବତ ଲୀଳା, ଏସବୁ ହେଉଛି ଭଗବାନଙ୍କ ସମ୍ବନ୍ଧୀୟ ପ୍ରଶ୍ନ। ସେ ଯାହା ସବୁ ପ୍ରଶ୍ନ ପଚାରିଥିଲେ, ବହୁତ ପ୍ରଶ୍ନ ରହିଛି, ବହୁତ ପ୍ରଶ୍ନର ଉତ୍ତର ରହିଛି ଦିଆଯାଉଛି, କିନ୍ତୁ ଭଗବତ ସମ୍ବନ୍ଧୀୟ ପ୍ରଶ୍ନ ହେଉଛି, ସେଇଟା ହେଉଛି ପ୍ରକୃତରେ ପ୍ରଶଂସନୀୟ। ଭାଗବତ ଦଶମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ସେଟା କହିବେ, ଯେଉଁମାନେ ଭଗବତ ସମ୍ବନ୍ଧୀୟ ପ୍ରଶ୍ନ ପଚାରନ୍ତି ସେମାନେ ତିନି ପ୍ରକାର ବ୍ୟକ୍ତି ପବିତ୍ର ହେଇଯାଆନ୍ତି ତା ଦ୍ୱାରା। କିଏ କିଏ ନା ବାସୁଦେବ କଥା ପ୍ରଶ୍ନ, ଭଗବାନଙ୍କ ସମ୍ବନ୍ଧୀୟ ଯେଉଁ ପ୍ରଶ୍ନ ରହିଛି, ପୁରୁଷାନ୍ ତ୍ରିନ୍ ପୁନାଦିହି, ତିନି ପ୍ରକାର ବ୍ୟକ୍ତି ପବିତ୍ର ହେଇଯାଆନ୍ତି, ପୁରୁଷାନ୍ ତ୍ରିନ୍ ପୁନାଦିହି, କିଏ କିଏ ସେମାନେ ନା ବକ୍ତାରମ୍ ପ୍ରଚ୍ଛକମ୍ ଶ୍ରୋତୃମ୍ ତତ୍ପାଦ ଶରୀରମ୍ ଯଥା। ବକ୍ତାରମ୍ ଯିଏ ବକ୍ତା, ଯିଏ କଥା କହୁଛନ୍ତି, ତାପରେ ପୃଚ୍ଛକମ୍ ଯିଏ ପ୍ରଶ୍ନ ପଚାରୁଛନ୍ତି, ଏବଂ ତୃତୀୟରେ ଆସୁଛନ୍ତି କିଏ ନା ଶ୍ରୋତୃ ଯେଉଁମାନେ ଶ୍ରବଣ କରୁଛନ୍ତି। ଆଗ ବକ୍ତାରେ କହିଗଲା କାହିଁକି ନା ଯେଉଁମାନେ କଥା କହିବେ ସେମାନେ ବହୁତ ଆଟେଣ୍ଟିଭଲି କଥା କହିବେ, ପ୍ରଶ୍ନକୁ ଚିନ୍ତା କରିବେ, ସେସବୁ ସେଇ ଅନୁସାରେ କଥା କହିବେ, ପୁରା ମନ ଧ୍ୟାନ ଦେଇ କଥା ସେମାନେ କହିବେ, ସେମାନେ ଅନ୍ୟ ମନସ୍କ ହେଇପାରିବେ ନାହିଁ। ଏବଂ ଯେଉଁମାନେ ପୃଚ୍ଛକମ୍, ତାପରେ ଆସୁଛନ୍ତି ପୃଚ୍ଛକମ୍, ଯେଉଁମାନେ ପ୍ରଶ୍ନ ପଚାରୁଛନ୍ତି, ତାଙ୍କର ଆଗ୍ରହ ରହିଛି କ'ଣ ପାଇଁ ଏଇଟା ହେଲା, କ'ଣ ପାଇଁ ସେଇଟା ହେଉଛି, ତେଣୁ ତାଙ୍କର ଆଗ୍ରହ ଅଛି, ତେଣୁ ସେ ଦ୍ୱିତୀୟ ଶ୍ରେଣୀରେ ଆସୁଛନ୍ତି। ପବିତ୍ରତା ଯେଉଁ ରହୁଛି ସେଇ ଅନୁସାରେ ତାଙ୍କର ପବିତ୍ରତା ହେବେ, ଯେ ଯେତିକି ପରିମାଣରେ କାହା ମନ ବାକ୍ୟରେ ଶ୍ରବଣ କରୁଛନ୍ତି ବା କଥା କହୁଛନ୍ତି ସେଇ ଅନୁସାରେ ପବିତ୍ର ହେବେ। ଏବଂ ଶ୍ରୋତୃନ୍, ଶ୍ରୋତୃନ୍ କରି ଯେଉଁମାନେ ଶ୍ରବଣ କରୁଛନ୍ତି ତାଙ୍କର ତାଙ୍କର ସ୍ଥିତି ତୃତୀୟ ସ୍ଥାନରେ ଆସୁଛି, କାହିଁକି ନା ସେମାନେ ତାଙ୍କର ଇଚ୍ଛା, ସେମାନେ ଚାହିଁଲେ ଶ୍ରବଣ କରିବେ, ଚାହିଁଲେ ସୟନ କରିବେ ବା ମନକୁ ଅନ୍ୟ କୁଆଡ଼େ ଲଗାଇବେ ବା ତାଙ୍କର କଥାବାର୍ତ୍ତା ହେବେ, ଗପସପ ହେବେ। ତେଣୁ ଯେତେବେଳେ ଭାଗବତଙ୍କୁ କୁହାଯାଉଥିଲା ପ୍ରଥମେ ଗୋକର୍ଣ୍ଣ ଯେଉଁ କହିଥିଲେ ଭାଗବତଙ୍କ କଥା ବର୍ଣ୍ଣନା କରାଯାଇଛି, ଧୁନୁକାରୀଙ୍କ ପାଇଁ ଭାଗବତଙ୍କ କଥା କୁହାଯାଇଥିଲା, ତେଣୁ ସେଠି ବହୁତ ଶ୍ରୋତା ଥିଲେ, କିନ୍ତୁ ଭାଗବତଙ୍କ ପ୍ରତିଦିନ ଯେତେବେଳେ କଥା ହୁଏ, ପ୍ରତିଦିନ କଥା ସରିଲା ପରେ ସେ ଗୋଟେ ବାଉଁଶଟିରେ ରଖାଯାଇଥିଲା, ସେଠି ସାତଟି ଗଣ୍ଠି ଥିଲା ତା ଦେହରେ। ରଥି କଥା ସରିଲା ପରେ କଥା ଅନ୍ତିମରେ ଗୋଟିଏ ଗୋଟିଏ ଗଣ୍ଠି ଫୁଟି ଫୁଟି ସାତ ଦିନରେ ସାତଟି ଗଣ୍ଠି ଫୁଟିଗଲା ଏବଂ ସପ୍ତମ ଦିନ ଭାଗବତ କଥା ସରିଲା ସେତେବେଳେ ସେ ଯେଉଁ ଧୁନ୍ଧୁକାରୀ ଯିଏକି ବହୁତ ବଡ଼ ପାପୀ ବ୍ୟକ୍ତି ଥିଲା, ଏତେ ପାପ କରିଥିଲା, ଯେତେ ତାଙ୍କର ଭାଇ ଗୋକର୍ଣ୍ଣ ଗୟାରେ ଯେତେ ତର୍ପଣ କଲେ ମଧ୍ୟ ସେ ଉଦ୍ଧାର ପାଇପାରୁନଥିଲେ, କିନ୍ତୁ ଏଇ ଭାଗବତ କଥା ଶୁଣି ସେ ଉଦ୍ଧାର ପାଇଲେ, ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେଲେ ଏବଂ ତାଙ୍କ ପାଇଁ ଗୋଟେ ବିମାନ ଆସିଲା। ବୈକୁଣ୍ଠ ଲୋକରୁ ଗୋଟେ ବିମାନ ଆସିଲା ଏବଂ ସେ ବିମାନରେ ବସି ସେ ଗଲେ ଭଗବତ ଧାମକୁ ଗଲେ। ତେଣୁ ଗୋକର୍ଣ୍ଣ ପ୍ରଶ୍ନ ପଚାରିଲେ, ଏଠି ତ ବହୁତ ଅଛନ୍ତି ଶ୍ରୋତା ଶ୍ରୋତା ଅଛନ୍ତି, ଖାଲି ସିଏ କାହିଁକି ଗଲେ? ନା ସିଏ ଗଲେ କାହିଁକି ନା ସିଏ ଗଭୀର ମନ ଧ୍ୟାନ ଦେଇକି ଶ୍ରବଣ କରୁଥିଲେ। ତେଣୁ ତା ପରବର୍ଷ ପୁଣି ସେ ଭାଗବତ କଥା ହେଲା, ସେଇ ଗୋକର୍ଣ୍ଣ କହିଲେ ଏବଂ ସମସ୍ତେ ମନ ଧ୍ୟାନ ଦେଇକି ଶ୍ରବଣ କରିଥିବା ହେତୁ ସମସ୍ତେ ଭଗବତ ଧାମ ପ୍ରାପ୍ତ ହେଲେ। ହେଉଛି ଭଗବତ ଭାଗବତ ଶ୍ରବଣର ମହିମା ରହିଛି। ତେଣୁ ଏ ଯେଉଁ ବିଦୁର ଯେଉଁ ପ୍ରଶ୍ନ ସେ ପଚାରିଛନ୍ତି ମୈତ୍ର, ବର୍ତ୍ତମାନ ସେ ପ୍ରଶ୍ନର ଉତ୍ତର ଦେବେ। ସେ କହୁଛନ୍ତି ଅଥତେ ଭଗବତ ଲୀଳା, ଏ ଭଗବାନଙ୍କର ଲୀଳା ବର୍ତ୍ତମାନ ସେ ବର୍ଣ୍ଣନା କରିବେ ଯେ ଅଥତେ ଭଗବତ ଲୀଳା ଯୋଗ ମାୟା ଓ ରୁଗ୍ରହିତା, ଯୋଗମାୟା ଦ୍ୱାରା ଭଗବାନ ସବୁ ଲୀଳା କରନ୍ତି, ଭଗବାନ ଯୋଉ ଲୀଳା। କିନ୍ତୁ ଏ ଯେଉଁ ବିଶ୍ୱ ସ୍ଥିତି ଉଦ୍ଭବାନ୍ତାର୍ଥା ଭୌତିକ ଜଗତର ଯୋଗୁ ରହୁଛି ବିଶ୍ୱ, ଇଏ ପାଳନ ହେଉଛି, ସ୍ଥିତି କହିଲେ ପାଳନ ହେବ, ସୃଷ୍ଟି କହିଲେ ସୃଷ୍ଟି ହେଉଛି ଏବଂ ଧ୍ୱଂସ ଅନ୍ତ କହିଲେ ଅନ୍ତିମ ଅବସ୍ଥା, ସୃଷ୍ଟି ସ୍ଥିତି ପ୍ରଳୟ ଏ ତିନୋଟି ଜିନିଷ ରହୁଛି ବିଶ୍ୱର। ଭୌତିକ ଜଗତ କହିଲେ ଏଇଭଳି ଭାବରେ ସୃଷ୍ଟି ହେବ, କିଛି କାଳ ରହିବ ଏବଂ ଅନ୍ତିମରେ ଧ୍ୱଂସ ହେବ, ଇଏ ହେଉଛି ଭୌତିକ ଜଗତ। ତେଣୁ ଏ ଭୌତିକ ଜଗତ ଯେଉଁ ସବୁ ସୃଷ୍ଟି ସ୍ଥିତି ପ୍ରଳୟ ହେଉଛି ଭଗବାନଙ୍କର ଯୋଗମାୟାର ବିସ୍ତାର, ଯାହାକି ବହିରଙ୍ଗା ମାୟା ବା ଦୁର୍ଗାଦେବୀଙ୍କ ଦ୍ୱାରା ଏସବୁ କାର୍ଯ୍ୟ କରାଯାଉଛି। ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେ ଏକା ଛାଇ ବଜସ୍ ଭୁବନାନି ବିଭକ୍ତି ଦୁର୍ଗା ଇଚ୍ଛାନ ରୂପ ବିଜସ୍ ଚେଷ୍ଟେ ସା ଗୋବିନ୍ଦ ମହାଦିଗୁରୁ ବ୍ରହ୍ମା, ତାଙ୍କ ବ୍ରହ୍ମ ସଂହିତାରେ କଥା କହୁଛନ୍ତି ଯେ ସୃଷ୍ଟି ସ୍ଥିତି ପ୍ରଳୟ ଭୌତିକ ଜଗତରେ ଏଇଟା ରହିଛି, ସୃଷ୍ଟି ହେଉଛି କିଛି କାଳ ରହୁଛି ତାପରେ ଧ୍ୱଂସ ହେଇଯାଉଛି। ତେଣୁ ଏ ଯେହେତୁ ଭୌତିକ ଜଗତ ସେଥିପାଇଁ ଏ ସୃଷ୍ଟି ସ୍ଥିତି ପ୍ରଳୟ ଲାଗି ରହିଛି ଏବଂ ଆର ଦାୟିତ୍ୱରେ ରହିଛନ୍ତି ଦୁର୍ଗାଦେବୀ। ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ସାଧନ ପ୍ରଦାନ କରାଯାଉଛି, କେତେ ବିରାଟ ଜଗତ ରହିଛି ଭୌତିକ ଜଗତ। ଖାଲି ଆମେ ପୃଥିବୀ ବିଷୟରେ ଦେଖୁଛେ ବା ଜାଣୁଛେ, ବୈଜ୍ଞାନିକମାନେ ମଧ୍ୟ ବହୁତ ପୃଥିବୀ ବିଷୟରେ ସବୁ ପ୍ରାପ୍ତ ହେଉଛନ୍ତି ଜ୍ଞାନ, ପୃଥିବୀ ଉର୍ଦ୍ଧ ବିଷୟରେ ଆହୁରି ଜ୍ଞାନ ସେମାନେ ପ୍ରାପ୍ତ ହେଇନାହାନ୍ତି, ଚାଲିଛି ତାଙ୍କର ଚେଷ୍ଟା ଚାଲିଛି, ଗବେଷଣା ଚାଲିଛି ପୃଥିବୀ ଉପରେ କ'ଣ ଅଛି ଆଉ କିଛି ସେମାନେ ଜାଣିପାରୁନାହାନ୍ତି। କିନ୍ତୁ ଏଇଭଳି ଭାବରେ ଆମର ବୈଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଏଇଭଳି ଭାବରେ 14ଟି ପୃଥିବୀ ରହିଛି, 14ଟି ଲୋକ ରହିଛି, ଯେ ଆମେ ପୃଥିବୀରେ ରହିଛେ ଆର ଉପରେ 7ଟି ଲୋକ ରହିଛି, ଆ ଉପରେ 6ଟି ଲୋକ ରହିଛି, ପୃଥିବୀକୁ ମିଶାଇ 7ଟି ଲୋକ ହେଲେ ତଳେ ଆହୁରି 7ଟି ଲୋକ ରହିଛି। ତେଣୁ ଏଇ ଯେଉଁ ସମସ୍ତ ଭୌତିକ ଜଗତ ଯେଉଁ ରହିଛି, ଇଏ ସୃଷ୍ଟି ହେଉଛି କିଛି କାଳ ପାଇଁ ରହୁଛି, ଅନ୍ତିମରେ ଧ୍ୱଂସ ହେଉଛି। ସୃଷ୍ଟି ସ୍ଥିତି ସୃଷ୍ଟି ସ୍ଥିତି ଉଦ୍ଭବ ସୃଷ୍ଟି ସ୍ଥିତି ଉଦ୍ଭବ ବିଶ୍ୱ ସ୍ଥିତି ଉଦ୍ଭବାନ୍ତାର୍ଥା, ଉଦ୍ଭବ ମାନେ ସୃଷ୍ଟି ହେଉଛି, ସ୍ଥିତି ମାନେ ପାଳନ ହେଉଛି ଏବଂ ଅନ୍ତିମ ସମୟରେ ଧ୍ୱଂସ ହେବ। ସୃଷ୍ଟି କାର୍ଯ୍ୟରେ ରହୁଛନ୍ତି କିଏ ନା ବ୍ରହ୍ମା ସୃଷ୍ଟି କରୁଛନ୍ତି, ପ୍ରକୃତରେ ସବୁ ସୃଷ୍ଟି ହେଉଛି ଭଗବାନଙ୍କର, ତାକୁ ବିସ୍ତାର କରୁଛନ୍ତି ବ୍ରହ୍ମା ଏବଂ ପାଳନ କରୁଛନ୍ତି ବିଷ୍ଣୁ ପାଳନ କରୁଛନ୍ତି ଏବଂ ସଂହାର ହେଉଛନ୍ତି ଶିବଜୀ ସଂହାର କରୁଛନ୍ତି, ଏସବୁ ବିଷୟରେ ବର୍ଣ୍ଣନା କରାଯିବ ଏତେ। ତେଣୁ ବର୍ଣ୍ଣୟାମି ଅନୁପୂର୍ବଶ, ଏଟାକୁ ସବୁ ସିଷ୍ଟମାଟିକାଲି ବା କେଉଁଭଳି ଭାବରେ ସୃଷ୍ଟି ହେଉଛି ସେ ବିଷୟରେ ଆମେ କହିବା। ତେଣୁ ଏଇଭଳି ଭାବରେ ଆଜିର ଶ୍ଳୋକ ଆମେ କଥାକୁ ଏଇଠି ବନ୍ଦ କରିବା, କଥା ଚାଲିବ ନା, କିନ୍ତୁ ଯେଉଁ ରହିଛି ଶ୍ଳୋକ ରହିଛି ଶ୍ଳୋକ ଅନୁସାରେ କହିଲେ ଆମର କଥା ସରିଗଲା, କିନ୍ତୁ ଆଦେହରେ ବହୁତ ତାତ୍ପର୍ଯ୍ୟ ରହିଛି।
ଗୋଟେ କଥା ରହିଛି ଆ ଭିତରେ, ତାତ୍ପର୍ଯ୍ୟ ବହୁତ ଜିନିଷ ରହିଛି ଯେ କଥା ହେଉଛି କ'ଣ ନା, ଏ ଯେଉଁ ସୃଷ୍ଟି କଥା ବର୍ତ୍ତମାନ ଆରମ୍ଭ କରେ, ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯିବ। ଶ୍ରୀମଦ୍ ଭାଗବତରେ 10ଟି ବିଷୟ ରହିଛି। ଦ୍ୱିତୀୟ ସ୍କନ୍ଦ 10ମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ବୋଧେ କଥା କୁହାଯାଇଛି। ଏ 10ଟି ବିଷୟ ରହିଛି। 10ଟି ବିଷୟ କହିଲେ ସମସ୍ତ ଜ୍ଞାନ ଭାଗବତରେ ଅଛନ୍ତି। କ'ଣ କ'ଣ ସେ ବିଷୟ ନା, ସ୍ୱର୍ଗ ଅତ୍ର ସ୍ୱର୍ଗ ବିସର୍ଗସ୍ଥ ସ୍ଥାନ ପୋଷଣ ମୁତୟ ମନ୍ମନ୍ତର ଇଶାନ କଥା ନିରୋଧ ମୁକ୍ତି ରାଶ୍ରୟ। ଏ 10ଟି ବିଷୟ ରହିଛି। କେମିତି ଭୌତିକ ଜଗତ ସୃଷ୍ଟି ହେଉଛି, ଏ ହେଉଛି ସ୍ୱର୍ଗ। ଏ ସ୍ୱର୍ଗ ସୃଷ୍ଟି ଯେଉଁ ହେଉଛି, ଏ ବିଷୟରେ ଆମେ ବହୁତ ସହଜରେ କଥା ପ୍ରାପ୍ତ ହେଇଯାଉଛେ, କିନ୍ତୁ ବୈଜ୍ଞାନିକମାନେ ସୃଷ୍ଟି କେମିତି ହେଲା ତାଙ୍କର ସେଇଟା ଗୋଟେ ପଜଲ୍ ହେଇକି ରହିଛି, ତାଙ୍କର ଗୋଟେ ଅଡ଼ୁଆ ରହିଛି, ସେଇଟା ଏତେ ବୁଝିପାରୁନାହାନ୍ତି ସେମାନେ। ତାଙ୍କ ପରୀକ୍ଷା ଚାଲିଛି, ଗବେଷଣା ଚାଲିଛି, କେମିତି ସୃଷ୍ଟି ହେଲା ବୁଝିପାରୁନାହାନ୍ତି। ଆମେ ଏତେ ସହଜରେ ବୁଝିଯାଉଛେ କାହିଁକି, ବେଦରେ ସବୁ ବର୍ତ୍ତମାନ ମୈତ୍ରମୁନି କହିଦେବେ କେମିତି ସୃଷ୍ଟି ହେଲା, 5 ମିନିଟ୍ରେ ଜଣେ ସୃଷ୍ଟି ବି ରହସ୍ୟ ଜାଣିଯିବ। କିନ୍ତୁ ବର୍ଷ ବର୍ଷ ଧରି ବୈଜ୍ଞାନିକମାନେ ଯେଉଁ ତାଙ୍କ ଚାଲିଛି ଗବେଷଣା, ସେମାନେ ବୁଝିପାରୁନାହାନ୍ତି, ଏପର୍ଯ୍ୟନ୍ତ ଆହୁରି ସିଦ୍ଧାନ୍ତ ପ୍ରାପ୍ତ ହେଇପାରୁନାହାନ୍ତି କେମିତି ସୃଷ୍ଟି ହେଉଛି। ଆର କାରଣ କ'ଣ ନା, 2ଟି ଉପାୟ ଅଛି ଜ୍ଞାନ ପ୍ରାପ୍ତିର, 2ଟି ଉପାୟ ରହିଛି। ଗୋଟେ ହେଉଛି ଆରୋହ ପନ୍ଥା, ଗୋଟେ ହେଉଛି ଅବରୋହ ପନ୍ଥା। ଆସେଣ୍ଡିଂ ପ୍ରୋସେସ୍, ଡିସେଣ୍ଡିଂ ପ୍ରୋସେସ୍। ତେଣୁ ପ୍ରଭୁପାଦ ମହାରାଜ ସବୁବେଳେ କଥାଟି କୁହନ୍ତି ଯେ ଆମର ପିତା କିଏ ଜାଣିବା ପାଇଁ ହେଲେ ଆମେ ମାଆଙ୍କୁ ପଚାରିବା, ସେ କହିଥିବେ ଇଏ ତମର ପିତା, ସହଜରେ ଜଣେ ଜାଣିଗଲା, ସେ ଜ୍ଞାନ ପ୍ରାପ୍ତ ହେଇଗଲା। କିନ୍ତୁ ବୈଜ୍ଞାନିକମାନଙ୍କର ଯେଉଁ ପଦ୍ଧତି ରହିଛି ଜିନ୍ ଟେଷ୍ଟରେ, ସେମାନେ ଜାଣିବେ, ଜିନ୍ ଟେଷ୍ଟରେ ଜାଣିଲେ ତାଙ୍କର ଜୀବନ ଚାଲିଯିବ। ବ୍ରହ୍ମାଙ୍କ କଥା, ବ୍ରହ୍ମା ଜଣେ ତାର ଉଦାହରଣ ରହିଛି। ବ୍ରହ୍ମା ଏଇସବୁ ଜ୍ଞାନ ବ୍ରହ୍ମା ପ୍ରଦାନ କରୁଛନ୍ତି ନା, ବ୍ରହ୍ମା ନାରଦ ପ୍ରଦାନ କରିଛନ୍ତି, ନାରଦ ପ୍ରଦାନ କରିଛନ୍ତି ବ୍ୟାସଦେବଙ୍କୁ, ବ୍ୟାସଦେବ ଭାଗବତରେ ସେ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ବ୍ରହ୍ମା ପ୍ରଥମେ ଚେଷ୍ଟା କରୁଥିଲେ ଆସେଣ୍ଡିଂ ପ୍ରୋସେସ୍ ଜାଣିବା ପାଇଁ, ତେଣୁ ବହୁତ କାଳ ବିତିଗଲା, ସେ କିଛି ବୁଝିପାରିଲେ ନାହିଁ। ସେ ଯେତେବେଳେ ସୃଷ୍ଟି ହେଇଥିଲେ, ଭୌତିକ ଯେତେବେଳେ ସୃଷ୍ଟି ହେଇଛି, ଭଗବାନଙ୍କର ଗର୍ଭୋଦକ ସେ କୃଷ୍ଣଙ୍କର ନାଭିରୁ ପଦ୍ମ ବାହାରିଛି, ଯେଉଁ ପଦ୍ମରେ ସେ ଜାତ ହେଇଥିଲେ ଚତୁର୍ମୁଖୀ ବ୍ରହ୍ମା। ତେଣୁ ସିଏ ଚେଷ୍ଟା କଲେ ବହୁତ, ନିଜ ମାଧ୍ୟମରେ ନିଜ ଚେଷ୍ଟାରେ ବହୁତ ଚେଷ୍ଟା କଲେ, ବହୁତ କାଳ ଦେଇ ସେ ଯେଉଁ ପଦ୍ମରେ ସ୍ଥାପିତ ହେଇଥିଲେ, ସେଇ ପଦ୍ମ ଦେଇ ସେ ଜଳରେ ପ୍ରବେଶ କଲେ। ଏଇଟା ହେଉଛି ଆସେଣ୍ଡିଂ ପ୍ରୋସେସ୍। ଆସେଣ୍ଡିଂ ପ୍ରୋସେସ୍ରେ ସେ କିଛି ଜାଣିପାରିଲେ ନାହିଁ, ପ୍ରକୃତରେ ସେ କିଏ, ତାଙ୍କର ଉତ୍ସ କିଏ, କିଛି ଜାଣିପାରିଲେ ନାହିଁ। ତାପରେ ସେ ଫେରିକି ଆସିଲେ, ସେଥିରେ ବିଫଳ ହେଲେ। ତେଣୁ ତାପରେ ତାଙ୍କୁ 2ଟି ଅକ୍ଷର ସେ ଶୁଣିଲେ, 2 ଥର ଶୁଣିଲେ, ତ ଏବଂ ପ, ସ୍ପର୍ଶ ବର୍ଣ୍ଣର 16 ଏବଂ 21 2ଟି ଅକ୍ଷର, ମାନେ ତ ଏବଂ ପ ମାନେ ତପ, ତପ ଏଇ 2ଥର 2ଥର ସେ ଶୁଣିଲେ। ତେଣୁ ସେ ତପସ୍ୟା କଲା ପରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ। ତ ଆସେଣ୍ଡିଂ ପ୍ରୋସେସ୍ରେ ଆମେ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ, ନିଜ ଚେଷ୍ଟାରେ ବା ଗବେଷଣା ମାଧ୍ୟମରେ ଏଇଟା ପ୍ରାପ୍ତ ହେଇପାରିବା ନାହିଁ। କିନ୍ତୁ ଡିସେଣ୍ଡିଂ ପ୍ରୋସେସ୍ରେ ବା ଅବରୋହ ପନ୍ଥାରେ ଆମେ ଯଦି ମହାଜନଙ୍କ ଠାରୁ ବା ଉପଯୁକ୍ତ ଯେଉଁ ରହିଛନ୍ତି ଉପଯୁକ୍ତ ପରମ୍ପରାରୁ ଯଦି ଜ୍ଞାନ ପ୍ରାପ୍ତ ହେବା, ତାହେଲେ ଆମେ ସେଇଟାକୁ ସହଜରେ ଜାଣିପାରିବା। ତେଣୁ ବ୍ରହ୍ମା ତାଙ୍କର ଯେଉଁ ରହିଛି, ତାଙ୍କର ନିଜର ଏକ୍ସପିରିଏନ୍ସ ଯେଉଁ ରହିଛି, ସେଇଟାକୁ ସେ 10ମ ସ୍କନ୍ଧ 14 ଅଧ୍ୟାୟରେ କହିଛନ୍ତି ସେ କଥା। ଆସେଣ୍ଡିଂ ପ୍ରୋସେସ୍ ଏବଂ ଡିସେଣ୍ଡିଂ ପ୍ରୋସେସ୍। ଆସେଣ୍ଡିଂ ପ୍ରୋସେସ୍ରେ ବା ନିଜ ଚେଷ୍ଟାରେ ଜଣେ ଯଦି ଜାଣିବ, ପ୍ରକୃତ ଜ୍ଞାନ ପ୍ରାପ୍ତ ହେବା ପାଇଁ ଚାହିଁବ, ତାହେଲେ ସେ ପାଇପାରିବ ନାହିଁ। ଭାଗବତ 10ମ ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମା ସହିତ ଭଗବାନ କହିଛନ୍ତି, ଶ୍ରେୟ ଶ୍ରୁତି ଭକ୍ତି ମୁଦସ୍ୟତେ ବିଭୁ କ୍ରିଶନ୍ତି ଯେ କେବଳ ବୋଧ ଲବ୍ଧାଏ ତେଷାମ ସବୁ କୈଶଳ ଏବଂ ଶିଷ୍ୟତେ ନାନ୍ୟତ ଯଥା ସ୍ଥୂଳ ତୁଷାର ଘାତିନା। ବୈଦିକ ଶାସ୍ତ୍ରର କ'ଣ ଶ୍ରେୟ ଜିନିଷଟା, ସେଇଟା ବି ସମସ୍ତେ ବୁଝିପାରିବେ ନାହିଁ ଠିକ୍ ଭାବରେ। ଆଉ ଶ୍ରେୟଟା ହେଉଛି ଭକ୍ତି, ଏଇଟାକୁ ତ୍ୟାଗ କରି ଯେଉଁମାନେ ଶ୍ରେୟ ଶ୍ରୁତି ଭକ୍ତି ଉଦ୍ଦେଶ୍ୟରେ ବି କ୍ରିଶ୍ଚନ୍ତି ଯେ କେବଳ ବୋଧ ଲଭେ, ଜ୍ଞାନ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି, ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି, କିନ୍ତୁ ସେମାନେ ତେଷାମ ଅସୁ କ୍ଳେଶଳ ଏବଂ ଶିଷ୍ୟତେ, ସେମାନେ କେବଳ କଷ୍ଟ ହିଁ ପ୍ରାପ୍ତ ହେବେ। ନାନ୍ୟ ଯଥା ସ୍ଥୂଳ ତୁଷାର ଘାତିନା, ଯେମିତି ଆମେ ଜଣେ ଆଜିକାଲି ଢିଙ୍କି ବିଷୟରେ କହିଲେ କିଏ ବୁଝିପାରିବେ କି ନ ବୁଝିପାରିବେ, କିନ୍ତୁ ଢିଙ୍କିରେ ଯେମିତି ଟାଉଥିଲା ଧାନ କୁଟା ହେଉଥିଲା, ସେ ଢିଙ୍କିରେ ଯଦି ଚଷୁ କୁଟା ହେବ ତାହେଲେ କ'ଣ ମିଳିବ? ଖାଲି କୁଣ୍ଡା ମିଳିବ, ଚାଉଳ କିଛି ମିଳିବ ନାହିଁ। ତେଣୁ କଷ୍ଟ ହିଁ ସାର ହେବ। ଆମ ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସେ ମହାରାଜ କହନ୍ତି, ଜଣକୁ କ୍ଷୁଦା ହେଉଛି, ଭୋକ ହେଉଛି, ତାକୁ କୁହାଯିବ ଠିକ୍ ଅଛି, ଏ ଗୋଟେ ଟ୍ରକ୍ କୁଣ୍ଡା ଚଷୁ ଅଛି, ତାକୁ କୁଟିକିରି ତାଦେହରେ ଦାନା ବାହାରିବ, ସେଇଟା ଖାଇ ରୋଷେଇ କରି ଖାଅ, ତାହେଲେ ସେ ବଞ୍ଚିବ ନା ମରିବ? କିନ୍ତୁ ଅନ୍ୟ ପକ୍ଷରେ ଯଦି ଆମେ ଅବରୋହ ମାଧ୍ୟମରେ କଥାଟାକୁ ଗ୍ରହଣ କରିବା ତାହେଲେ ଆମେ ବହୁତ ସହଜରେ ବୁଝିପାରିବା। ସେଟା ବ୍ରହ୍ମା କହୁଛନ୍ତି, ଜ୍ଞାନୀ ପ୍ରୟାସମ ଉଦପାସ୍ୟ ନମନ୍ତ ଏବ ଜୀବନ୍ତୀ ସମ୍ମୁଖରେ ଏତା ଭବତୀ ବାର୍ତ୍ତାମ ସ୍ଥାନେ ସ୍ଥିତ ସ୍ଥିତିଗତାନ ତନୁବାନ ମନୋବୀର ଯେ ପ୍ରାୟସ ଜିତୁ ଜିତୁ କ୍ୟସି ତୈସ୍ତୁଲତ୍ୟା। ଅବରୋହ ପନ୍ଥାରେ ଯଦି ଆମେ ଜ୍ଞାନ ପ୍ରାପ୍ତ ହେବା ତାହେଲେ ବହୁତ ସହଜରେ ବୁଝିପାରିବା, ଖାଲି ଯେ ବୁଝିପାରିବା ତାହା ନୁହଁ। ଏଇ ଶ୍ଲୋକଟିକୁ ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେ ସମୟ ରାୟ ରାମାନନ୍ଦଙ୍କ ସହିତ ଆଲୋଚନା ହେଇଛି ସେ କଥା। ମହାପ୍ରଭୁ ସେ କଥା ପଚାରିଥିଲେ ଯେ ସାଧ୍ୟ ସାଧନ ବିଷୟରେ କୁହ ବୋଲି। ରାୟ ରାମାନନ୍ଦ ବୈଦିକ ଶାସ୍ତ୍ରରୁ ବହୁତ ଶ୍ଳୋକ ଉଦ୍ଧାର କରିଥିଲେ। ମହାପ୍ରଭୁ କହିଲେ ଏଇଟା କହିବା ପାଇଁ ଏଇଟା ଠିକ୍ ନୁହଁ, ଏବ ବାହ୍ୟ ଆଗେ କହାର। ତେଣୁ ଯେତେବେଳେ ରାୟ ରାମାନନ୍ଦ ଏଇ ଶ୍ଳୋକଟି କହିଲେ ଯେ ଜ୍ଞାନୀ ପ୍ରୟାସ ମୋଦପାସ୍ୟ, ଆମେ ଜ୍ଞାନ ମାଧ୍ୟମରେ ଯଦି ଜାଣିବା ପାଇଁ ଚାହିଁବା ପ୍ରକୃତ କ'ଣ, ପ୍ରକୃତ ତତ୍ତ୍ୱଟା କ'ଣ, ଏଇଟାକୁ ଆମେ ବୁଝିପାରିବା ନାହିଁ, ଏହାକୁ ତ୍ୟାଗ କରିବାକୁ ପଡ଼ିବ। ଜ୍ଞାନୀ ପ୍ରୟାସ ମୋଦପାସ୍ୟ, ତେଣୁ କେମିତି ଜାଣିବା ନା, ନମନ୍ତ ଏବ ଜୀବନ୍ତୀ ସମ୍ମୁଖରେ ତା ଭଗବତୀୟ ବାର୍ତ୍ତା, ଭଗବାନଙ୍କର କଥା ଏଇଠି ବାର୍ତ୍ତା କହିବେ, ମୈତ୍ରମୁନି କହିବେ, ଭଗବାନଙ୍କର ବାର୍ତ୍ତା କହିବେ। ତେଣୁ ସେଇଟାକୁ ଆମେ କାହ୍ୟ ମନ ବାକ୍ୟରେ ଶ୍ରବଣ କରିବା, ଭଗବାନଙ୍କର ସାଧୁଙ୍କ ମୁଖରୁ ପରମ୍ପରାରେ ଅନୁପଲିକ ହେଲା ନା, ମାନେ ପରମ୍ପରାରେ କଥାଟାକୁ କହିବେ ମୈତ୍ରମୁନି। ମୈତ୍ରମୁନିଙ୍କର ଗୋଟେ ପରମ୍ପରା ରହିଛି, ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯିବ। ମୈତ୍ରମୁନିଙ୍କ ପରମ୍ପରା ହେଉଛି କ'ଣ ନା, ସିଏ ଜ୍ଞାନ ପ୍ରାପ୍ତ ହେଉଛନ୍ତି କିଭଳି ଭାବରେ ନା, ସଂକର୍ଷଣ ଜ୍ଞାନ ପ୍ରଦାନ କରୁଛନ୍ତି, ଏ ଭୌତିକ ଜଗତକୁ ଯିଏ ଧାରଣ କରିଛନ୍ତି ସଂକର୍ଷଣ ଅନନ୍ତଦେବ, ଏ ଚଉଦ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ତାଙ୍କର ସହସ୍ର କଣା ରହିଛି, ଗୋଟିଏ କଣାରେ ଧାରଣ କରିଛନ୍ତି, କିଭଳି ରହିଛି ନା, ଗୋଟିଏ ସୋରିଷ ଭଳି ରହିଛି, ତାଙ୍କୁ କଷ୍ଟ ହେଉନି, ଏଇଟାକୁ ବହନ କରିଛନ୍ତି। ତେଣୁ ସିଏ ଭଗବାନ କଥା, ତାଙ୍କର 1000 ମୁଖରେ ଭଗବାନଙ୍କର ଗୁଣଗାନ ଚାଲିଛି। ତେଣୁ ସେଇଠି ଯାଇକରି ଶ୍ରବଣ କରିଥିଲେ ଚାରି କୁମାର, ବ୍ରହ୍ମାଙ୍କର ଯେ ଚାରି ପୁତ୍ର, ପ୍ରଥମ ପୁତ୍ର ହେଉଛନ୍ତି ଚାରି କୁମାର, ସନତ ସନାତନ ସନନ୍ଦନ ସନତ କୁମାର, ଏ ତାଙ୍କଠାରୁ ଶିକ୍ଷା ପ୍ରାପ୍ତ ହୋଇଥିଲେ। ଚାରି କୁମାରଙ୍କ ଠାରୁ ଶିକ୍ଷା କଲେ କିଏ ନା, ସାଂଖ୍ୟାନ ଋଷି। ସାଂଖ୍ୟାନ ଋଷିଙ୍କ ଠାରୁ ପରାଶର ମୁନି ଏବଂ ବୃହସ୍ପତି ଶିକ୍ଷା କଲେ, ପରାଶର ମୁନିଙ୍କ ପାଖରୁ ଏହି ପରମ୍ପରା ଆସୁଛି, ମୈତ୍ରମୁନି ତାଙ୍କଠାରୁ ଶ୍ରବଣ କରିଛନ୍ତି। ତେଣୁ ଏହି ପରମ୍ପରାରେ ଏଇ ଯେଉଁ ଜ୍ଞାନଟାକୁ ଯଦି ଆମେ ଗ୍ରହଣ କରିବା ତାହେଲେ ସ୍ଥାନେ ସ୍ଥିତା, ସେ ଯିଏ ଯେକୌଣସି ଅବସ୍ଥାରେ ଥାଆନ୍ତୁ ନା କାହିଁକି, ତାଙ୍କୁ ପରିବର୍ତ୍ତନ କରିବା ଦରକାର ନାହିଁ। କେବଳ ଶ୍ରୁତିଗତା, କେବଳ ଶ୍ରବଣ କରିବେ, କାହିଁ ମନ ବାକ୍ୟରେ ଯଦି ଶ୍ରବଣ କରିବେ ତାହେଲେ ଭଗବାନ ଯଦିଓ ଅଜିତ, ଭଗବାନ କିଏ ଜିତିପାରିବେ ନାହିଁ, କିନ୍ତୁ ଯିଏ ଏଇଭଳି ଭାବରେ ଭଗବାନ କଥା ଶ୍ରବଣ କରିବେ ସେ ଭଗବାନଙ୍କୁ ଜିତିଯିବେ। ଅଜିତ ବି ଜିତ, ଭଗବାନ ଯଦି ଅଜିତ ତାଙ୍କୁ ସେ ଜିତିଯିବେ। ତେଣୁ ଏଇ ଯେଉଁ ସୃଷ୍ଟି କଥା ରହିଛି, ସୃଷ୍ଟି ସ୍ଥିତି ପ୍ରଳୟ ଯାହା ସବୁ ହେଉଛି, ଏ କଥାଟାକୁ ଆମେ ବହୁତ ସହଜରେ ବୁଝିପାରିବା ଯଦି ଏଇଭଳି ଭାବରେ ପରମ୍ପରାରେ ଗ୍ରହଣ କରିବା, କଥାଟାକୁ ଗ୍ରହଣ କରିବା। କିନ୍ତୁ ଯଦି ଆମେ ନିଜ ଚେଷ୍ଟାରେ ଜାଣିବା ପାଇଁ ଚାହିଁବା, ଯେମିତି ବୈଜ୍ଞାନିକମାନଙ୍କର ଚାଲିଛି, ଗବେଷଣା ଚାଲିଛି, ତାହେଲେ ସେମାନେ କେବେ ସଫଳ ହେଇପାରିବେ ନାହିଁ। ଏଇଟା ବ୍ରହ୍ମାଙ୍କର ନିଜର ଏକ୍ସପିରିଏନ୍ସରେ କହୁଛନ୍ତି, ବ୍ରହ୍ମଚରିତ୍ର ସକ୍ତା କହିଛନ୍ତି ସେ, ଯେ ପନ୍ଥାସ୍ତ କୋଟି ଶତବର୍ଷର ସମ୍ପ୍ରଗମ୍ୟ ବାୟୁ ରଥାଭି ମନସ ମଣିପୁଙ୍ଗ ବାହନମ ସୋପ୍ୟ ଶ୍ରୀ ଯତ୍ ପ୍ରବଦ୍ଧ ସିମ୍ନ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାଦି ପୁରୁଷ ତମମ୍ ଭଜାନ। 100 କୋଟି ବର୍ଷ ଧରିକି ସେମାନେ ମନ ରଥରେ ମନ ବେଗରେ ଚିନ୍ତା କରି ଚାଲିଲେ ମଧ୍ୟ ସେଇ ଭଗବାନଙ୍କ ପାଦ ପଦ୍ମରେ ସେ ପହଞ୍ଚି ପାରିବେ ନାହିଁ। ଗୋଟେ ବ୍ରହ୍ମା ତାଙ୍କର ସିଦ୍ଧାନ୍ତ ବର୍ଣ୍ଣନା କହିଦେଇଛନ୍ତି, ବ୍ରହ୍ମ ସଂହିତା କହିଦେଇଛନ୍ତି। ତେଣୁ ଯାହା ହଉ, ଏଇଭଳି ଭାବରେ ଯଦି ଆମେ ଜ୍ଞାନ ଗ୍ରହଣ କରିବା, ଜ୍ଞାନ ପ୍ରାପ୍ତ ହେବା, ତାହେଲେ ଆମେ ଠିକ୍ ତତ୍ତ୍ୱଟାକୁ ବୁଝିପାରିବା। ତେବେ ଆଉ ଗୋଟେ ପଏଣ୍ଟ ହେଉଛି, ଆଉ ଗୋଟେ ଏଠି କଥା ରହିଛି ଯେ ମୈତ୍ରମୁନିଙ୍କୁ ଯେଉଁ ଜ୍ଞାନ ଭଗବାନ ଦେଇଥିଲେ, ଏ ବାର୍ତ୍ତା ଦେଇଥିଲେ, ସେ ବିଦ୍ରୋହ ପାଇଁ ସେ ବାର୍ତ୍ତାଟି କହିଲେ। ବିଦ୍ରୋହ ଶୁଣୁଛନ୍ତି ଏବଂ ତାଙ୍କଠୁ ମଧ୍ୟ ଆମେ ଶୁଣୁଛେ, କିନ୍ତୁ ଆମ ପାଇଁ କିଛି ବାର୍ତ୍ତା ଅଛି କି? ଭଗବତ ଗୀତାରେ ଭଗବାନ କହିଲେ, ଭଗବତ ଗୀତାରେ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି, ସେ ସମସ୍ତଙ୍କୁ ଏଇ ବାର୍ତ୍ତା ଦେଇଛନ୍ତି ଭଗବାନ। ଶୁଣୁଛୁ, ଭଗବତ ଗୀତାରେ ଅନ୍ତିମରେ ଅର୍ଜୁନ କହିବେ, ଅର୍ଜୁନଙ୍କୁ କହିବେ ଯେ ଭଗବତ ଗୀତାରେ ଅନେକ ପ୍ରକାର ଜ୍ଞାନ ରହିଛି, ଭୌତିକ ଜ୍ଞାନ ରହିଛି ଏବଂ ଭୌତିକ ଜ୍ଞାନରୁ ସବୁଠାରୁ ଭଗବତ ଗୀତାରେ ଭଗବାନ କହିଲେ ଯେତେ ପ୍ରକାର ଜ୍ଞାନ ରହିଛି ବା ବିଦ୍ୟା ରହିଛି, ଭଗବାନ କହିଲେ ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନା, ଯେତେ ବିଦ୍ୟା ଅଛି ସବୁଠାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ଏ ଭୌତିକ ବିଦ୍ୟା ବିଷୟରେ ବର୍ତ୍ତମାନ କୁହାଯିବ, ଆଠାରୁ ଉନ୍ନତ ହେଉଛି ଅଧ୍ୟାତ୍ମ ବିଦ୍ୟା। ତେଣୁ ଏ ଅଧ୍ୟାତ୍ମ ବିଦ୍ୟାକୁ ମଧ୍ୟ ତିନି ପ୍ରକାର ରହିଛି, ଗୋଟେ ହେଉଛି ଗୁହ୍ୟ ଜ୍ଞାନ, ଗୋଟେ ହେଉଛି ଗୁହ୍ୟତର ଜ୍ଞାନ, ଯେଉଁଟା ହେଉଛି ଗୁହ୍ୟତମ ଜ୍ଞାନ। ତେଣୁ ଗୁହ୍ୟ ଜ୍ଞାନ ହେଉଛି ଆତ୍ମା ସମ୍ବନ୍ଧୀୟ ବା ପରମାତ୍ମା କ'ଣ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନକୁ ଗୁହ୍ୟ ଜ୍ଞାନ ବୋଲି କୁହାଯାଉଛି। ଗୁହ୍ୟତର ଜ୍ଞାନ ହେଉଛି ଆଉ ଟିକେ ଉନ୍ନତ ଜ୍ଞାନ, ଯାହାକି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ, ଏବଂ ଗୁହ୍ୟତମ ଜ୍ଞାନ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ। ତେଣୁ ଏଇ ଯେଉଁ ବିଦ୍ୟା ବା ଜ୍ଞାନ ସବୁ ଭଗବତ ଗୀତାରେ ଭଗବାନ ଦେଲେ, ଅନ୍ତିମରେ କହିଲେ ଯେ ଜୟ ଇଦମ୍ ପରମ ଗୁହ୍ୟମ ମଦ୍ଭକ୍ତିଷୁ ଅଭିଧାସତି ଭକ୍ତି ପରମ ଭକ୍ତି ପରମ କ'ଣ ତାଙ୍କଠାରୁ ଆଉ କିଏ ମୋର ଉନ୍ନତ ଆଉ କିଏ ଅଧିକ ପ୍ରିୟତମ ନୁହନ୍ତି, ନ ତ ତସ୍ମାତ୍ ମନୁଷ୍ୟସୁ କଶ୍ଚିନ୍ ପ୍ରିୟକୃତମ। ଦୁଇଟି ଶ୍ଳୋକ ଅଛି, ଯେଉଁମାନେ ଏଇ ଭଗବତ ଗୀତାର ଜ୍ଞାନ ଯେଉଁ ରହିଛି, ଏ ଜ୍ଞାନକୁ ଯେଉଁ ଗୁହ୍ୟତମ ଜ୍ଞାନ, ଯାହା ଏକଦମ ପରମ ଗୁହ୍ୟମ ମଦ୍ ଭକ୍ତିଷୁ ଅଭିଧାସ, ଭଗବାନଙ୍କ ଭକ୍ତଙ୍କ ପାଖରେ ଯେଉଁ ପ୍ରଚାର କରନ୍ତି ଯେଉଁମାନେ, ତାହେଲେ ସେମାନେ ଭଗବାନ ପାଖକୁ ଯିବେ, ଏଥିରେ କୌଣସି ସନ୍ଦେହ ନାହିଁ। ଏବଂ ସେଭଳି ଭକ୍ତ ତାଙ୍କଠାରୁ ଆଉ ଅଧିକ ଭଗବାନଙ୍କ କେହି ପ୍ରିୟ ନୁହନ୍ତି, ନଚେତ ତସ୍ମାତ୍ ମନୁଷ୍ୟସୁ କଶ୍ଚିନ୍ ପ୍ରକୃତମ। ଏ ଜ୍ଞାନ ଭଗବାନ ଅନ୍ତିମରେ ଅର୍ଜୁନଙ୍କୁ କହିଲେ ଯେ ଯେଉଁମାନେ ଏହି ଭଗବତ ଗୀତାର ଜ୍ଞାନ, ଏ ଜ୍ଞାନ ସମସ୍ତ ମାନବ ସମାଜ ପାଇଁ ଉଦ୍ଦିଷ୍ଟ ଏବଂ ବିଶେଷ ଭାବରେ ଆମମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ଏଇ ଭକ୍ତିକୁ ଗ୍ରହଣ କରୁଛନ୍ତି ବା ଭଗବତ ଗୀତାର ଅନୁସାରେ ଜୀବନଯାପନ କରୁଛନ୍ତି, ତାଙ୍କ ପାଇଁ ଏ ବିଶେଷ ଭଗବାନ ଏ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି ଏ ଜ୍ଞାନକୁ ପ୍ରଚାର କରିବା ପାଇଁ। ଭାଗବତ ମଧ୍ୟ ସେ କଥା ଏକାଶ ସ୍କନ୍ଦ 29 ଅଧ୍ୟାୟରେ ମଧ୍ୟ ଭଗବାନ ଉଦ୍ଧବଙ୍କୁ କହିବେ, ସେ ମଧ୍ୟ ଏଇ ଜ୍ଞାନକୁ ପ୍ରଦାନ କରିବା ପାଇଁ କହିବେ। କିନ୍ତୁ ବିଶେଷ ଭାବରେ ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି, ସେ ସମସ୍ତଙ୍କୁ ପ୍ରଦାନ କରିବା ପାଇଁ କହିନାହାନ୍ତି। ସେ କହିଛନ୍ତି ଯେ କେଉଁମାନଙ୍କୁ କହିବେ ନା, ଭଗବାନଙ୍କ ଭକ୍ତମାନଙ୍କ ପାଖରେ କହିବା ପାଇଁ, ଇଦନ୍ତେ ନା ତପସ୍କାୟ ନା ଭକ୍ତାୟ କଦାଚନ ନ ଚାଷ୍ରୀ ବାଚନ ନ ଚମାଙ୍କୁ ଅଭ୍ୟସୁଅତି। ଯେଉଁମାନେ ଅଳ୍ପ ତପସ୍ୟାକାରୀ, ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ଏବଂ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ, ତାଙ୍କ ପାଖରେ ଏ ଜ୍ଞାନକୁ ପ୍ରଦାନ କରିବା ପାଇଁ ଭଗବାନ ମନା କରିଛନ୍ତି। କିନ୍ତୁ ସେହି ଭଗବାନ ଯେତେବେଳେ 500 ବର୍ଷ ପରେ ମାନେ 500 ବର୍ଷ ତଳେ ଆସିଥିଲେ, ସେ ତାଙ୍କର ଯେଉଁ କଣ୍ଡିସନ ଥିଲା, ସେ କଣ୍ଡିସନକୁ ପୁଣି ଚେଞ୍ଜ କରିଦେଲେ, ପରିବର୍ତ୍ତନ କରିଦେଲେ। ସେ କହିଲେ ଯେ ଭାରତ ଭୂମିଟିଏ ମନୁଷ୍ୟ ଜନ୍ମ ହେଲ ଯା ଜନ୍ମ ସାର୍ଥକ କରିକର ପରୋପକାର। ବିଶେଷ ଭାବରେ ଆମମାନଙ୍କ ପାଇଁ ଭଗବାନଙ୍କର ଏ ନିର୍ଦ୍ଦେଶ ରହିଛି, ଭାରତବର୍ଷରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି, ଭାଗବତ ବର୍ଣ୍ଣନା କରାଯାଇଛି, ଦେବତାମାନେ ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେବା ପାଇଁ, ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଅହୋ ଅମିଷାଂ କିମକାରି ଶୋଭନମ୍ ସ୍ୱିଦତୁ ପ୍ରସନ୍ନମ୍ ଏଷାଂ ସ୍ୱିଦତୁ ସ୍ୱୟଂ ହରି ଯେଇ ଜନ୍ମ ଲବ୍ଧ ନୃଷୁ ଭାରତାଦିରେ ମୁକୁନ୍ଦ ସେବ ପରିକମ୍ ସୃହାଇ ନୁହ। ଭାରତବର୍ଷର ମନୁଷ୍ୟମାନଙ୍କୁ ଦେଖିଲେ ଦେବତାମାନେ ଆଶ୍ଚର୍ଯ୍ୟ ହେଇଯାଆନ୍ତି, ତେଣୁ ସେ ଅହୋ ଶବ୍ଦ ବ୍ୟବହାର କରିଛନ୍ତି। ଅହୋ ଅମିଷା କିମକାରି ଶୋଭନମ୍, ଏମାନେ ପ୍ରକୃତରେ କେତେ ଭାଗ୍ୟ
କରିଛନ୍ତି, କେତେ ଭାଗ୍ୟବାନ, କି ପୁଣ୍ୟ କରିଥିଲେ ସେମାନେ ଚିନ୍ତା କରୁଛନ୍ତି। ଅହୋ ଅମିଷା କିମକାରି ସର୍ବାନନ୍ ପ୍ରସନ୍ନ ନିହିସାନ ସ୍ୱିଦତୁ ସ୍ୱୟଂ ହରି, କିମ୍ବା ଭଗବାନ ତାଙ୍କ ଉପରେ ପ୍ରସନ୍ନ ହେଇଯାଇଛନ୍ତି। କାହିଁକି ନା ଯେଇ ଜନ୍ମ ଲବ୍ଧ ଋଷୁ ଭାରତ ଆଦିରେ, ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି, ମୁକୁନ୍ଦ ସେବ ପୈକମ୍ ସୃହାହୀନ, ଭଗବାନଙ୍କର ସେବା ପାଇଁ ସେଇଟା ଗୋଟେ ବହୁତ ଅନୁକୂଳ ପରିବେଶ ସେମାନେ ପ୍ରାପ୍ତ ହେଇଛନ୍ତି। ତେଣୁ ସେମାନେ କହୁଛନ୍ତି ସୃହାହୀନ, ଆମର ସୃହା ରହିଛି ଭାରତବର୍ଷରେ ମନୁଷ୍ୟ ଜନ୍ମ ହେବା ପାଇଁ, ଆମର ସୃହା ରହୁଛି, ଭଗବାନ ପ୍ରାର୍ଥନା କରୁଛନ୍ତି। ତେଣୁ ଆମମାନଙ୍କ ଭିତରୁ ମଧ୍ୟ କେତେଜଣ ଥିବେ ଯିଏକି ସ୍ୱର୍ଗରେ ଏଇ ପ୍ରାର୍ଥନା କରିଥିଲେ, ସେଥିପାଇଁ ଆଜି ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି। ତେଣୁ ମହାପ୍ରଭୁ ଆସି କହୁଛନ୍ତି ଯେ ଭାରତ ଭୂମିଟିଏ ମନୁଷ୍ୟ ଜନ୍ମ ହେଲ ଯାହା, ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ସେମାନେ ଜନ୍ମ ସାର୍ଥକ କରିକର ପର ଉପକାର, ସେମାନେ ନିଜେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି ମାନେ ମନୁଷ୍ୟ ଜନ୍ମକୁ ସାର୍ଥକ କରିବା କଥା। କିଭଳି ସାର୍ଥକ କରିବେ ନା, ଏ ଭଗବାନଙ୍କ ଶରଣରେ ଯିବେ, ଭଗବାନଙ୍କର ଭକ୍ତି ଆଚରଣ କରିବେ, ଗୁରୁଙ୍କର ଆଶ୍ରୟ ନେବେ, ଭଗବାନଙ୍କର ସେବା କରିବେ, ଇଏ ହେଉଛି ମନୁଷ୍ୟ ଜନ୍ମର ସାର୍ଥକତା। ତେଣୁ ଖାଲି ଏତିକିରେ ସେମାନେ ରହିଗଲେ ହେବ ନାହିଁ, ମହାପ୍ରଭୁଙ୍କ ନିର୍ଦ୍ଦେଶ ହେଉଛି କ'ଣ, ପର ଉପକାର କରିବା ପାଇଁ କହୁଛନ୍ତି। ପର ଉପକାର କରିବା କିଭଳି କରିବା ନା, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ମୟା ତାରେ ଦେଶ, ଯାହାକୁ ଦେଖିବା ତାକୁ ଭଗବାନ କଥା କହିବା, ଯାହାରେ ଦେଖ ଭଗବାନ ଆଉ ଏଠି କୌଣସି କଣ୍ଡିସନ ରଖିଲେ ନାହିଁ, ଏମାନଙ୍କୁ କହିବ ସେମାନଙ୍କୁ କହିବ ନାହିଁ, ଏମାନଙ୍କୁ ଏସବୁ ରଖିଲେ ନାହିଁ। କାରଣ କଳିଯୁଗର ବର୍ତ୍ତମାନ ଅବସ୍ଥା ରହୁଛି, ବିଭିନ୍ନ ପ୍ରକାର ଅସୁବିଧା ସବୁ ରହିଛି କଳିଯୁଗରେ, ଦ୍ୱାଦଶ ସ୍କନ୍ଧରେ ଭାଗବତ ବର୍ଣ୍ଣନା କରାଯାଇଛି କଳିଯୁଗର କ'ଣ ସବୁ ଅସୁବିଧା ହେବ, ବହୁତ ପ୍ରକାର ଅସୁବିଧା ରହିଛି। କଳିର ଦୋଷ ନିଜେ ରାଜନ, କଳିର ଦୋଷ ଯଦି ଆମେ ଦେଖିବା ଗୋଟେ ସମୁଦ୍ର ପରିମାଣ ରହିଛି। ତେଣୁ ସେ କଣ୍ଡିସନ ଯେଉଁ ଭଗବାନ ରଖିଥିଲେ 5000 ବର୍ଷ ତଳେ, 500 ବର୍ଷ ତଳେ ଯେତେବେଳେ ଭଗବାନ ଆସିଲେ ସେ କଣ୍ଡିସନକୁ ଉଠାଇଦେଲେ। ସେ କହିଲେ ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଯାହାକୁ ଦେଖିବ ସେଠି ଉପଦେଶ କୁହ। ତେଣୁ ଭାଗବତମରେ ମୋତେ କୁହାଯାଇଛି ବିଶେଷ ଭାବରେ ଯେ କ'ଣ, କିରାତ ଉଣ ଆନ୍ଧ୍ର ପୁରିନ୍ଦ ଟୁକସା ଆବିର ଶୁମ୍ଭ ଜଗନା ଖସାଦୟ ଜେନିଚ ପାପା ଯଦପା ଶ୍ରେୟା ଶ୍ରେୟା ଶୁଦ୍ଧ୍ୟନ୍ତି ତସ୍ମି ପ୍ରଭୁ ବିଷ୍ଣୁ ନ। ସୁଖଦେବ ଗୋସ୍ୱାମୀ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏସବୁଟି କହିଛନ୍ତି। ବହୁତ ପ୍ରକାର ପାପୀ ବ୍ୟକ୍ତି ଅଛନ୍ତି, ତେଣୁ ଭଗବାନଙ୍କ କଥା ଅନୁସାରେ 5000 ବର୍ଷ ତଳେ ଯେଉଁ ଅଛନ୍ତି ତାହେଲେ ବହୁତ ଲୋକ ଏବଂ ଜ୍ଞାନ ପ୍ରାପ୍ତ ହେଇପାରିବେ ନାହିଁ। କିନ୍ତୁ ତା ଦେହରେ ଗୋଟେ ମାନେ ରହିଛି କ'ଣ, ସେଥିରେ ଗୋଟେ ଭଲ କଥା ରହିଛି କ'ଣ ନା, ଯଦିଓ ସେମାନେ ପାପୀ ବ୍ୟକ୍ତି, ବିଶ୍ୱରେ ଦେଖିବା ଅନେକ ପ୍ରକାର ପାପୀ ବ୍ୟକ୍ତି ଅଛନ୍ତି ଏବଂ ସୁଖଦେବ ଗୋସ୍ୱାମୀ ତାଙ୍କର ଲିଷ୍ଟ କରିପାରିଲେ ନାହିଁ, ବହୁତ ପ୍ରକାର ପାପୀ ବ୍ୟକ୍ତି ଅଛନ୍ତି ଭାଗବତ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସେସବୁ ରହିଛି। ସେଠି କହୁଛନ୍ତି ଏମାନେ ସବୁ କିଏ କେଉଁଠିକାର ସ୍ଥାନର ବ୍ୟକ୍ତି, ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହିଛନ୍ତି ସେ କଥା। ଏମାନେ କିଏ କିଏ ନା, କିରାତ, କିରାତ ହେଉଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଯିଏ ତାଙ୍କର ବନ୍ଧୁ ହୋଇଥିଲେ କିରାତ, ସେମାନେ ବହୁତ ପାପୀ ବ୍ୟକ୍ତି, ଜାତି ପାପୀ ଜାତିର ବ୍ୟକ୍ତି। ସେହିଭଳି ଭାବରେ କିରାତ ଗୁଣ ଆନ୍ଧ୍ର ତ ଆମର ଆନ୍ଧ୍ରରେ ରହିଛି, ଗୁଣ ଗୁଣ ହେଉଛନ୍ତି ଜର୍ମାନୀର ବ୍ୟକ୍ତିମାନେ, ଗୁଣ ଆନ୍ଧ୍ର ତ ଜାଣିଛେ ଆମେ, ଆଉ ପୁରୀ ତ ଏବଂ କ'ଣ ପୁକସା ଏମାନେ ହେଉଛନ୍ତି ଗ୍ରୀସ୍ର ଗ୍ରୀସ୍ର ନାଗରିକମାନେ। ଆବିର ହେଉଛି ସିନ୍ଧ ବା ଯେଉଁ ପଞ୍ଜାବ ସିନ୍ଧ ଯେଉଁ ଆମର ଥିଲା, ପାକିସ୍ତାନ ବର୍ତ୍ତମାନ ଯେଉଁ ରହିଛି ସେଠି ହେଉଛି ଆବିର ବ୍ୟକ୍ତି, ଆବିର ସୁମ୍ବା ହେଉଛନ୍ତି ସିନ୍ଧ ସିନ୍ଧ ପ୍ରଦେଶର ବ୍ୟକ୍ତିମାନେ। ଜଗନ ହେଉଛନ୍ତି କେଉଁମାନେ ଟର୍କିର, ଖସାଦୟ କେଉଁମାନେ ନା ମଙ୍ଗୋଲିଆନ, ଯେଉଁ କିଛି ବର୍ଷ ତଳେ ମଙ୍ଗୋଲର ସାଇବେରିଆ ଯେଉଁ ରହିଛି ସେଇଟା ମଙ୍ଗୋଲିଆର ସାଇବେରିଆ, ସେ ପାଖରେ ସେଠି ତାଙ୍କର ଯେଉଁ ହାଇକୋର୍ଟ ଅଛି, ସେ କହିଥିଲେ ପ୍ରଭୁପାଦଙ୍କର ଯେଉଁ ବହି ଅଛି ଭଗବତ ଗୀତା ବ୍ୟାନ୍ କରିବା ପାଇଁ କହିଥିଲେ, ଆପଣମାନେ ଜାଣିଥିବେ ମନେଥିବ ବନ୍ଦ ହେଇଗଲା ସେଇଟା, ମାନେ ବର୍ତ୍ତମାନ ସେଇଟା ଉଠିଗଲା, ସେ ପ୍ରଭୁପାଦଙ୍କର ଭଗବତ ଗୀତା ପ୍ରଚାର ହେଉଛି,
ତେଣୁ ଏହିଭଳି ଭାବରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଅନ୍ୟ ପାପା ଆହୁରି ଏହିଭଳି ଭାବରେ ଅନେକ ପାପୀ ବ୍ୟକ୍ତି ଅଛନ୍ତି, କିନ୍ତୁ ସେମାନେ ସମସ୍ତେ ଯେ ଉପାଶ୍ରୟା ଶ୍ରେୟା ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି, ସେଇ ଭକ୍ତଙ୍କର ଯଦି ଆଶ୍ରୟ ସେମାନେ ନେବେ ତାହେଲେ ଶୁଦ୍ଧନ୍ତି ତସ୍ମୈ ପ୍ରଭୁଷ୍ଣୁ ନମଃ, ସେମାନେ ମଧ୍ୟ ଶୁଦ୍ଧ ହେଇଯିବେ। ଇଏ ହେଉଛି ଭଗବାନ ବିଷ୍ଣୁଙ୍କର ପ୍ରଭାବ, ଭଗବାନଙ୍କର ଶକ୍ତି। ତେଣୁ ବିଶେଷ ଭାବରେ ଇଏ ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି ତାଙ୍କ ପାଇଁ ଇଏ ନିର୍ଦ୍ଦେଶ ରହିଛି ଯେ ସେମାନେ ଏଇ ଭଗବାନଙ୍କର ଭକ୍ତିକୁ ପ୍ରଚାର କରିବେ। ତେଣୁ ଏ ପ୍ରଚାର ସଂସ୍ଥା ଆମର ଯେଉଁ ରହିଛି ଇସ୍କନ କହିଲେ ଏ କନସିୟସନେସ୍, ଚେତନାକୁ ପ୍ରଚାର କରାଯାଉଛି। ଯେଉଁ ଚେତନା ସେମାନେ ଜଣେ ବହୁତ ନିମ୍ନ ଚେତନାରେ ରହିଛି, ଭଗବାନଙ୍କୁ ଭୁଲି ଯାଇଥିବାରୁ ସେ ବହୁତ ନିମ୍ନ ଚେତନାରେ ରହିଛି। ଶତକଡ଼ା 99 ଭାଗ ଲୋକ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ମଧ୍ୟ ପଶୁ ଚେତନାରେ ସେମାନେ ଅଛନ୍ତି, ତାଙ୍କର ଚେତନାକୁ ସେମାନେ ଉନ୍ନତି କରିପାରୁନାହାନ୍ତି। ସେଥିପାଇଁ ଏ ଯେଉଁ ଭଗବାନ କଥା ପ୍ରଚାରର ଆବଶ୍ୟକତା ରହିଛି। ପ୍ରଭୁପାଦ ମହାରାଜ ଯେତେବେଳେ 1922 ମସିହାରେ ତାଙ୍କର ଗୁରୁଦେବଙ୍କ ସହିତ ଦେଖା ହେଇଥିଲେ, ଭଗବାନ କିଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମଧ୍ୟ ସେ କଥା କହିଥିଲେ। ଯେମିତି ବର୍ତ୍ତମାନ ଭଗବାନ ମୈତ୍ରଙ୍କୁ ଜ୍ଞାନ ଦେଇଛନ୍ତି ବିଦୁରକୁ ପ୍ରଦାନ କରିବା ପାଇଁ, ସେହିଭଳି ଭାବରେ ମହାପ୍ରଭୁ ଯେଉଁ ଜ୍ଞାନ ଦେଇଛନ୍ତି ଏ ଜ୍ଞାନ ଆମେ କାହାକୁ ପ୍ରଦାନ କରିବା, ନା ସମସ୍ତ ମାନବ ସମାଜକୁ ପ୍ରଦାନ କରିବା। ତେଣୁକରି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କୁ କହିଥିଲେ, ତମେ ସବୁ ଇଂରାଜୀ ଭାଷା ପାଠ କରିଛ, ମହାପ୍ରଭୁଙ୍କ ବାଣୀକୁ ପ୍ରଚାର କର ପାଶ୍ଚାତ୍ୟ ଜଗତରେ। 1922 ମସିହାରେ ସେ ସମୟରେ ଆମର ଦେଶ ପରାଧୀନ ଥିଲା, ତେଣୁ ପ୍ରଭୁପାଦ ମହାରାଜ କହିଲେ ଆମ ତ ଦେଶ ବର୍ତ୍ତମାନ ସ୍ୱାଧୀନ ନାହିଁ, ପରାଧୀନ ଅଛି, ଆମ କଥା କିଏ ଶୁଣିବ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ଯେ ଏଇ ଯେଉଁ ଭଗବତ ବାଣୀ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସେ କୌଣସି ଦେଶର ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କର କଥାରେ ସେ ଦୃଢ଼ ବିଶ୍ୱାସ ସ୍ଥାପନ କଲେ। ତେଣୁ ଆଜି 1965 ମସିହାରେ ଯାଇଥିଲେ, 69 ବର୍ଷରେ ସେ ଗଲେ ପାଶ୍ଚାତ୍ୟ ଜଗତକୁ ଗଲେ, କାରଣ ଏ ଜ୍ଞାନ ଭଗବାନ କହୁଛନ୍ତି ସମସ୍ତ ଜୀବମାନଙ୍କୁ ପ୍ରଦାନ କରିବା ପାଇଁ। ପୃଥିବୀତେ ଅଛି ଯଦି ନଗରାଦି ଗ୍ରାମ, ସର୍ବତ୍ର ପ୍ରଚାର ହୋଇବ ମୋର ନାଁ। ପୃଥିବୀର ସବୁଠାରେ ଭଗବାନଙ୍କ କଥା ପ୍ରଚାର ହେବ, ଏ ଭଗବାନଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ପ୍ରଭୁପାଦ ଆସିବା ପୂର୍ବରୁ ଯଦିଓ ଶାସ୍ତ୍ରରେ ଏସବୁ କଥା ଥିଲା, କେହି ବୁଝିପାରୁନଥିଲେ ତାର ଅର୍ଥ କ'ଣ, ସମଗ୍ର ପୃଥିବୀରେ କେମିତି ଭଗବାନ କଥା ପ୍ରଚାର ହେବ, ଖାଲି ଶାସ୍ତ୍ରରେ ରହିଛି ବୋଲି ସେମାନେ ଚିନ୍ତା କରୁଥିଲେ। କିନ୍ତୁ ପ୍ରଭୁପାଦ ମହାରାଜ ଯେତେବେଳେ ପଢ଼ୁଥିଲେ ସେ କଥାଟାକୁ, ସେ ହୃଦୟଙ୍ଗମ କରୁଥିଲେ ଯେ ନିଶ୍ଚିନ୍ତ ଭାବରେ ଭଗବାନ କଥା ପ୍ରଚାର ହେବ ସାରା ପୃଥିବୀରେ। ତେଣୁ ପ୍ରଭୁପାଦ ମହାରାଜ ସେଇ ଶକ୍ତି ପ୍ରାପ୍ତ ହୋଇଥିଲେ, ଯେମିତି ଆଜି ମୈତ୍ରଙ୍କୁ ଭଗବାନ ପ୍ରଦାନ କରିଛନ୍ତି, ଶକ୍ତି ଦେଇଛନ୍ତି, ତୁମେ ଏ କଥାକୁ ବିଦୁରଙ୍କୁ କହିବ। ସେଭଳି ଭାବରେ ମହାପ୍ରଭୁ ଯେଉଁ କହିଥିଲେ ସମଗ୍ର ପୃଥିବୀରେ ଭଗବାନ କଥା ପ୍ରଚାର ହେବ, ସେ ଶକ୍ତି ପ୍ରଦାନ କରିଥିଲେ, ପ୍ରଭୁପାଦ ପ୍ରଦାନ କରିଛନ୍ତି। ତେଣୁ
ପ୍ରଭୁପାଦ
69 ବର୍ଷ ବୟସରେ ମଧ୍ୟ ସେ ଯାଇ ସମଗ୍ର ପୃଥିବୀରେ ପ୍ରଚାର କରିଥିଲେ, ଏବଂ ଆମର ଭୁବନେଶ୍ୱର କେନ୍ଦ୍ର ହେଉଛି 108ତମ କେନ୍ଦ୍ର। ତାଙ୍କର ଅନ୍ତିମ ଏଇଠି ଆମର ଶ୍ରୀଶ୍ରୀ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ତାଙ୍କର ସବୁକିଛି ଆଶୀର୍ବାଦ ଏଇଠି ସେ ଢାଳି ଦେଇଛନ୍ତି ଭୁବନେଶ୍ୱରରେ। ତେଣୁ ଭୁବନେଶ୍ୱରରେ ମଧ୍ୟ ସେଇଭଳି ଭାବରେ ପରମ୍ପରାରେ ଆମେ ଏଇ କଥାକୁ ପ୍ରଚାର କରୁଛେ। ସବୁ ରବିବାରରେ ଏଇ ବିଶେଷ ଭାବରେ ପ୍ରଚାର ହେଉଛି, ନଗର କୀର୍ତ୍ତନ ହେଉଛି, ଭାଗବତ କଥା କୁହାଯାଉଛି, ଏ ଭଗବାନଙ୍କ କଥା ପ୍ରଚାର କରାଯାଉଛି, ଏବଂ ଅନ୍ୟ ବିଭିନ୍ନ ସମୟରେ ମଧ୍ୟ ଆମେ ଏଇ କଥା ରହୁ ସତ୍ସଙ୍ଗ ମାଧ୍ୟମରେ ଭଗବାନ କଥା ପ୍ରଚାର କରୁଛେ। ତେଣୁ ଏହି ପ୍ରଚାରର ଆବଶ୍ୟକତା ବହୁତ ରହିଛି। ତେଣୁକରି ଆମର ଯେଉଁ ଆମେ ଯାଇଥିଲୁ, ଆମେ ମାୟପୁର ଯାଇଥିଲୁ, ଭକ୍ତି ଶାସ୍ତ୍ରୀ କରିଥିଲୁ, ଆର ଉଦ୍ଦେଶ୍ୟ ହେଉଛି ଏଇ ଶାସ୍ତ୍ରୀ ଏଇ ଜ୍ଞାନ ପ୍ରାପ୍ତି ଭକ୍ତି ମାଧ୍ୟମରେ କେମିତି ପ୍ରକୃତରେ ପ୍ରଭୁପାଦ ମହାରାଜ ଭଗବତ ଗୀତାକୁ କେମିତି ବୁଝେଇଛନ୍ତି, ବିଭିନ୍ନ ଆଚାର୍ଯ୍ୟମାନେ କେମିତି ବୁଝେଇଛନ୍ତି, ଆମେ ନିଜେ ଚେଷ୍ଟାରେ ଭଗବତ ଗୀତାକୁ ପଢ଼ିକି ବୁଝିପାରିବା ନାହିଁ। ତେଣୁ ଏଇଟାକୁ ମଧ୍ୟ କେମିତି କଥା କୁହାଯିବ, ଟିଚର୍ସିପ୍ ଟ୍ରେନିଂ ସବୁ ରହିଛି, କେମିତି କଥା କୁହାଯିବ ତାର ସବୁ ରହିଛି, କଥା ସବୁ ରହିଛି। ତେଣୁ ଏଇଭଳି ଭାବରେ ଆମେ ମଧ୍ୟ ଚେଷ୍ଟା କରିବା, ଭୁବନେଶ୍ୱରରେ ଯଦି ସୁବିଧା ହେବ ଆମେ ଭକ୍ତି ଶାସ୍ତ୍ରୀ କେନ୍ଦ୍ର ଖୋଲାଯିବ, ସେଠି ମଧ୍ୟ ସେଇ ଶିକ୍ଷା ପ୍ରଦାନ କରାଯିବ, ଏବଂ ତା ଛଡ଼ା ବିଭିନ୍ନ ସ୍ଥାନରେ ଆମର କଥା ପ୍ରଚାର କରାଯାଉଛି। ତେଣୁ ଯାହା ହେଉ, ବିଶେଷ ଭାବରେ
ମୋର ଯଦିଓ ଆଜି ମୁଁ ଏଠି ଚିନ୍ତା କରୁନଥିଲି ରହିବା ପାଇଁ, କାରଣ ମୁଁ ବୁର୍ଲା ଯିବା କଥା ଆଜି, କିନ୍ତୁ ଆମର ପ୍ରଭୁଙ୍କର ଅନୁରୋଧରେ ମୁଁ ଏଠି ରହିଥିଲି। ତେଣୁ ଯାହା ହେଉ, ମାନେ ବିଭିନ୍ନ ସମୟରେ ଆମେ ଆସି ଏଠି କଥା ଆମେ ପ୍ରଚାର କରିବା। ତେବେ ଆମେ କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ କିଛି ସମୟ ଦେବା, କିଛି କୋଶ୍ଚିନ୍ ଆନ୍ସର ପ୍ରଶ୍ନ ଉତ୍ତର ବିଷୟରେ କିଛି ଦେବା ପ୍ରଦାନ କରିବା। ଭାଗବତ ଆରମ୍ଭ ସେଇଠୁ ଆରମ୍ଭ ହେଇଛି, ଭାଗବତ ସପ୍ତାହ ଯୋଉ ଆରମ୍ଭ ହେଉଛି ସେଇଠୁ ଆରମ୍ଭ ହେଇଛି। ଗୋକର୍ଣ୍ଣ ଦୁଇ ଭାଇ ଭାଗବତ ମହାତ୍ମା ଏଇଟା ରହିଛି। ହଁ, ଏଇଟା କ'ଣ କି ସେ ଜଣେ ଥିଲେ, ବ୍ରାହ୍ମଣ ଥିଲେ, ଆଜ୍ଞା, ହଁ, ତାଙ୍କ ନାଁ ହେଉଛି ଆତ୍ମଦେବ ନା
କ'ଣ,
ଆତ୍ମଦେବ। ତାଙ୍କର ପତ୍ନୀ ହେଉଛନ୍ତି ଧୁନ୍ଦୁଲି ନା
ଧୁନ୍ଦୁଲି।
ତେଣୁ ତାଙ୍କର କୌଣସି ସନ୍ତାନ ହେଉନଥିଲା, ତେଣୁ ବହୁତ ଦୁଃଖରେ ସେ ଯାଇ ଆତ୍ମହତ୍ୟା କରିବା ପାଇଁ ବସିଥିଲେ। ସେଇଠି ଜଣେ ସାଧୁଙ୍କ ସହ ଦେଖା ହେଇଛି, ସେ ସାଧୁ ଜଣେ ତାଙ୍କୁ ଦେଲେ ଫଳ ଦେଲେ, ସେ ଫଳ ଦେଲେ, ସେ ତାଙ୍କ ସ୍ତ୍ରୀକୁ ଦେଲେ, ସେ ପୁତ୍ର ସନ୍ତାନ ଯାହା ହେବ। ତେଣୁ ସେ ଆଣିକରି ସେ ଫଳ ଦେଇଥିଲେ ତାଙ୍କ ପତ୍ନୀକୁ, କିନ୍ତୁ ତାଙ୍କ ପତ୍ନୀ ଚାହୁଁନଥିଲେ ପୁତ୍ର ସନ୍ତାନ ଯାତ କରିବା ପାଇଁ, କାହିଁକିନା ପୁତ୍ର ସନ୍ତାନ ହେଲେ ବହୁତ ପ୍ରକାର ଅସୁବିଧା ରହିଛି। ତେଣୁ ସେ କ'ଣ କଲେ ନା ତାଙ୍କର ଗାଈକୁ ଦେଇଦେଲେ ସେଇଟାକୁ। ତାଙ୍କ ଭଉଣୀର ଗୋଟେ ପୁତ୍ର ସନ୍ତାନ ଥିଲା, ତେଣୁ ସେଇ ପୁତ୍ରକୁ କହିଲେ, ତା'ର ନିଜ ପୁତ୍ର ବୋଲି କହିଲେ। ତେଣୁ ସିଏ ହେଉଛି ଧୁନ୍ଧୁକାରୀ, କିନ୍ତୁ ସେଇ ଯେଉଁ ଫଳଟାକୁ ଦେଇଦେଲେ ଗାଈକୁ, ସେ ଗାଈଟି ମଧ୍ୟ ଗୋଟେ ସନ୍ତାନ ଯାତ କଲା ସେ ମନୁଷ୍ୟ ବୋଲି ଦେଖିବା ପାଇଁ, କିନ୍ତୁ ତା'ର କର୍ଣ୍ଣଟି ଗାଭୀର ପରି କର୍ଣ୍ଣ, ଗୋକର୍ଣ୍ଣ ସେଥିପାଇଁ କୁହାଯାଉଛି ତା'ର ନାଁ। ଏ ଧୁନ୍ଧୁକାରୀ ସବୁ ପ୍ରକାର ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିଲା, ତାଙ୍କ ପିତାମାତା ବହୁତ ମନ ଦୁଃଖରେ ସବୁ ଚାଲିଗଲେ, ତାଙ୍କ ମା' ଆତ୍ମହତ୍ୟା କଲେ, ତେଣୁ ସିଏ ସବୁ ବେଶ୍ୟାମାନଙ୍କୁ ରଖି ସେ ବିଭିନ୍ନ ପାପ କାର୍ଯ୍ୟରେ ଲିପ୍ତ ରହିଲା, ଅନ୍ତିମରେ ସେ ବେଶ୍ୟାମାନେ ତାକୁ ହତ୍ୟା କରିଦେଲେ। ତେଣୁ ଇଏ ଯେଉଁ ଗୋକର୍ଣ୍ଣ, ସିଏ ଗୃହତ୍ୟାଗ କରି ପଳେଇଗଲେ, ତୀର୍ଥ ଭ୍ରମଣ କରୁଥିଲେ, ସିଏ ଯେଉଁ ଖବର ପାଇଲେ ସେଥିପାଇଁ ଗୟାରେ ସେ ତାଙ୍କ ପାଇଁ ପିଣ୍ଡ ପ୍ରଦାନ କରିଥିଲେ, କିନ୍ତୁ ଇଏ ଉଦ୍ଧାର ପାଇନଥିଲେ। ଯେତେବେଳେ ଗୋକର୍ଣ୍ଣ ଆସିଲେ ଘରକୁ, ସେତେବେଳେ ସେ ସବୁ ଉତ୍ପାତ କରୁଥିଲେ, ତେଣୁ ତାପରେ ସେ ତାଙ୍କର କମଣ୍ଡଳ ମନ୍ତ୍ର ଜଳ ଛାଡ଼ିବା ପରେ ସେ କଥା ଶୁଣିପାରିଲେ ଯେ ଏହିଭଳି ଭାବରେ ମୁଁ ବହୁତ ପାପ କାର୍ଯ୍ୟ କରିଥିବାରୁ ମୁଁ ଉଦ୍ଧାର ପାଇପାରୁନି, ମୋର ଉଦ୍ଧାର ବ୍ୟବସ୍ଥା କର। ତେଣୁ ଗୋକର୍ଣ୍ଣ ବହୁତ ଚେଷ୍ଟା କଲେ କେମିତି ଉଦ୍ଧାର ପାଇବ। ତେଣୁ ସୂର୍ଯ୍ୟଦେବ କହିଲେ, ତୁମେ ସତ୍କର୍ମ କହି ଭାଗବତ ସପ୍ତାହ କରିବା ପାଇଁ ସେ କହିଥିଲେ, ତେଣୁ ସେ ଭାଗବତ ସପ୍ତାହ କରିଥିଲେ। ଗୋଟେ ବାଉଁଶ ସପ୍ତ ବଣ୍ଟିଥିବା ବାଉଁଶ ଗୋଟେ ସ୍ଥାପନ କରାଗଲା, ସେଇଠି ସେ ଦୁନ୍ଦୁକାରୀ ରହିଥିଲା। ପ୍ରତିଦିନ ଭାଗବତ ସପ୍ତାହ ଯେତେବେଳେ ଶେଷ ହୁଏ, ସେଥିରେ ଗୋଟେ ଗୋଟେ ଘଣ୍ଟି ଫୁଟେ, ଏବଂ ଅନ୍ତିମରେ ସପ୍ତମ ଘଣ୍ଟି ଫୁଟିଲା ପରେ ସେ ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେଲା। ତେଣୁ ଭଗବଦ୍ଧାମରୁ ଗୋଟେ ବିମାନ ଆସିଲା, ସେ ବିମାନରେ ବସିଥିଲେ। ଇଏ ହେଉଛି ଭାଗବତ ମହାତ୍ମାରେ ବର୍ଣ୍ଣନା କରାଯାଇଛି। ଯୋଗମାୟା ହେଉଛି ମାନେ ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି, ଯୋଗମାୟା ହେଉଛି ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି। ଏଠି ପର୍ପଟରେ ଯେଉଁ କୁହାଯାଇଛି ଏଇଟା ଠିକ୍ ଭାବରେ ଇଏ ହେଇନି, କିନ୍ତୁ ପ୍ରଭୁପାଦ ମହାରାଜ ସେଇଟା ଲେଖିଛନ୍ତି ଯେ ଏଇଟା ହେଉଛି ଯୋଗମାୟା, ବହିରଙ୍ଗ ମାୟା ଦ୍ୱାରା କାର୍ଯ୍ୟ ହେଉଛି। ଭଗବତ୍ତା ସପ୍ତମ ଦ୍ୱାରା ଭଗବାନ କହିଲେ ନା, ଭୂମି ରାପ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ଇତ୍ୟମେ ଭିନ୍ନା ପ୍ରକୃତିର ଅସ୍ତଥା। ଏଇ ଯେଉଁ ଭୌତିକ ଜଗତ ଯାହା ସବୁ ରହୁଛି ଭଗବାନଙ୍କ ନିଚ ଶକ୍ତି, ନିଚତର ଶକ୍ତି, ବହିରଙ୍ଗା ଶକ୍ତି, ଅପରାଶକ୍ତି, କିନ୍ତୁ ଆର ଉର୍ଦ୍ଧ୍ୱରେ ଯେଉଁ ରହିଛି ଚିତ୍ ଶକ୍ତି ରହିଛି, ସେଟା ହେଉଛି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ବା ଯୋଗମାୟା। ଯୋଗମାୟା ଏ ଭୌତିକ ଜଗତ ହେଉଛି ବହିରଙ୍ଗା ମାୟା ବା ମହାମାୟା ବା ଦୁର୍ଗା ଦେବୀ। ଯୋଗମାୟା ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତି ରେଖା ଯେଉଁ କୁହାଯାଇଛି ସେ ହେଉଛି ଭଗବାନଙ୍କ ବହିରଙ୍ଗା ଶକ୍ତି। ବହିରଙ୍ଗା ଶକ୍ତିରେ ଭୌତିକ ଜଗତ ସୃଷ୍ଟି ହେଉଛି, କିଛି କାଳ ରହୁଛି, ଅନ୍ତିମରେ ଧ୍ୱଂସ ହେଉଛି। ଯୋଗମାୟା ଆକ୍ଟିଭିଟି କେଉଁମାନେ ଦ୍ୱାରା, ଯୋଗମାୟା ଦ୍ୱାରା ଇଏ ହେଉଛନ୍ତି ନା, ଯେଉଁମାନେ ମହାତ୍ମା ଅନୁସ୍ତି ମାଙ୍କ ଅର୍ଥ ଦୈବୀ ପ୍ରକୃତି ନାଶ୍ରିତା ଭଜନ୍ତି ଅନ୍ୟ ମନସ୍ସୋ ଜ୍ଞାନ ଭୂତାଦି ମଧ୍ୟ। ଯଦିଓ ଦେଖା ଯାଉଛନ୍ତି ସେମାନେ ମଣିଷ, କିନ୍ତୁ ସେମାନେ ମାୟା ମହାମାୟା ଦ୍ୱାରା ନଥାନ୍ତି, ସେମାନେ ଯୋଗମାୟା ଦ୍ୱାରା ଥାନ୍ତି। ସେମାନେ ହେଉଛନ୍ତି ମହାତ୍ମା, ମାନେ ମହତ୍ ବ୍ୟକ୍ତି। ସେମାନେ ସେମାନେ ଦେଖିବାକୁ ମନୁଷ୍ୟ ବୋଲି ରହୁଛନ୍ତି, କିନ୍ତୁ ସେମାନେ ଏ ତ୍ରିଗୁଣ ମାୟାରେ ସେମାନେ ନଥାନ୍ତି। ସତରଜ ତମ ତ୍ରିଗୁଣ ନଥାଏ, ଏ ସଚ୍ଚିଦାନନ୍ଦ, ସଚ୍ଚିତ ଆନନ୍ଦ ରୂପ ଯୋଗମାୟା ହେଉଛି ସଚ୍ଚିତ ଆନନ୍ଦ। ସେଠି ତ୍ରିଗୁଣ ନାହିଁ, ସତ୍ୱ ରଜ ତମ ଏଇ ତିନି ଗୁଣର ପ୍ରଭାବ ନାହିଁ ସେଠି। ତେଣୁ ଯେଉଁମାନେ ମହତ୍ ବ୍ୟକ୍ତି, ଯେଉଁମାନେ ସାଧୁମାନେ, ପ୍ରକୃତ ସାଧୁମାନେ, ସେମାନେ ଭଗବାନଙ୍କର ଏହି ଅନ୍ତରଙ୍ଗ ଶକ୍ତି ଦ୍ୱାରା ସେମାନେ ନିୟନ୍ତ୍ରିତ ହୁଅନ୍ତି, ସେମାନେ ବହିରଙ୍ଗ ଶକ୍ତି ଦ୍ୱାରା ନିୟନ୍ତ୍ରିତ ହୁଅନ୍ତି।
କୃଷ୍ଣ ଉପରେ ଅନ୍ୟପକ୍ଷରେ ନାମ ଅପରାଧ ହେଲା, ଯେଉଁ ଅପରାଧ ଦଶ ଅପରାଧ ଭିତରେ ରହିଲା, ଯେ ଅତ୍ୟଧିକ ଅଶ୍ରଦ୍ଧା ଅଧିକ ପରିକଥା କହିବା, ଏ ଦୁଇଟା ଯେମିତି କଣ୍ଟ୍ରାକ୍ଟ ବିପରୀତ
ନାମ କୁହାଯାଉଛି, ନାମ ଅପରାଧ ନାମ ବିଷୟରେ କହିବା ପାଇଁ ମନା କରାଯାଇଛି, କୃଷ୍ଣ ବିଷୟରେ କହିବା ପାଇଁ ମନା କରାଯାଉ, କୃଷ୍ଣ ଉପଦେଶ ନାମ ଉପଦେଶ କହିବ ନାହିଁ। ତାପରେ ମଧ୍ୟ ନାମ ଯେଉଁମାନେ ଉନ୍ନତସ୍ତରରେ ଅଛନ୍ତି ସେମାନେ ମଧ୍ୟ ଏଇଟାକୁ ତାଙ୍କର ଶ୍ରଦ୍ଧାକୁ, ଅଶ୍ରଦ୍ଧାଳୁ ବ୍ୟକ୍ତିକୁ ଶ୍ରଦ୍ଧା ପ୍ରଦାନ କରିପାରିବେ। ଶ୍ରଦ୍ଧା କେମିତି ଆସୁଛି ନା, ଶୁଶ୍ରୁଷୁ ଶ୍ରଦ୍ଧାନଶ୍ୟ ବାସୁଦେବୀ କଥା ରୁଚି, ଭଗବାନ କଥାରେ ଶୁଣିବା ପାଇଁ ଶ୍ରଦ୍ଧା ନାହିଁ ଯେଉଁମାନଙ୍କର, କିନ୍ତୁ ସା ମହତ୍ ସେବା ବିପ୍ରା ପୁଣ୍ୟ ତୀର୍ଥ ନିସେବଣା, ଯେଉଁମାନେ ମହତ୍ ବ୍ୟକ୍ତିଙ୍କର ସେବା କରିବେ ତାହେଲେ ତାଙ୍କର ସେଇ ଶ୍ରଦ୍ଧା ଆସିବ, ଶ୍ରଦ୍ଧା ଜାଗ୍ରତ ହେବ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାଇ ଗୋର ପ୍ରମାନନ୍ଦେ
ପ୍ରଭୁ ଅନିଲ ସମ୍ପର୍ଯ୍ୟନ୍ତ ଆମକୁ ଏଇ ଭାତ କଥା କହୁଥିଲେ। ତେଣୁ ଭାଗବତରେ ଯାହା କୁହାହଉଛି ଭାଗବତ ପ୍ରମାଣ ମଳ ବୈଷ୍ଣବମାନ ପ୍ରିୟ ଚୈତନ୍ୟ ମହାପ୍ରଭୁ ମଧ୍ୟ ତତ୍ର ଆଦର ନର ତ ମହାପ୍ରଭୁଙ୍କର ମଧ୍ୟ ସେ ଉଦ୍ଦେଶ୍ୟ ଥିଲା ପ୍ରତିଦୈନିକ ଭାଗବତ କଥା ଶ୍ରବଣ କରିବାକୁ ପଡ଼ିବ। ଯାହା ଭାଗବତ ପର ବୈଷ୍ଣବର ସ୍ଥାନ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣ। ତେଣୁ ପ୍ରତିଦୈନିକ ଆମକୁ ଭାଗବତ ଶୁଣିବାକୁ ପଡ଼ିବ ଏବଂ ମହାପ୍ରଭୁଙ୍କର ଆଶୀର୍ଦ୍ଧ ହେଇ କରିବ ବୈଷ୍ଣବମାନଙ୍କର କୁହାହଉଛି। ପ୍ରକୃତରେ ଆମର ଏ ଅବଚନ କଂଗ୍ରେସ ଡିପାର୍ଟମେଣ୍ଟ ତରଫରୁ ପ୍ରତି ରବିବାର ଆମର ଏସବୁ ପ୍ରୋଗ୍ରାମ କରାଯାଉଛି, ସଂକୀର୍ତ୍ତନ କରାଯାଉଛି। ତେଣୁ ଯେଉଁମାନେ ଯୋଗଦାନ କରୁଛନ୍ତି ତାକୁ ମଧ୍ୟ ଆମେ ଧନ୍ୟବାଦ ଦେଉଛୁ। ଯାହା ହେତୁ ସେ ଆମକୁ ଉତ୍ସାହିତ କରୁଛନ୍ତି। ତେଣୁ ଏଇଟା ପ୍ରତିଦୈନିକ ଆମର କରିବା କଥା, କିନ୍ତୁ ରବିବାର ଦିନ କରୁଛୁ ଯେହେତୁ ଛୁଟି ଦିନ ସମସ୍ତେ ଆସିପାରିବେନି କୁହାହଉଛି। କିନ୍ତୁ ଯେଉଁମାନେ ଘରେ ଅଛନ୍ତି ସେମାନେ ମଧ୍ୟ ପ୍ରତିଦୈନିକ ଏ ଭାଗବତ ଗୀତା ପଠନ କରିବା ଉଚିତ, ଏବଂ ଯେଉଁମାନେ ପାଖରେ ଅଛନ୍ତି ସେମାନେ ମଧ୍ୟ ଆମର ମନ୍ଦିରକୁ ଯାଇ ମଧ୍ୟ ବିଭିନ୍ନ ପ୍ରୋଗ୍ରାମରେ ଯୋଗଦାନ କରିବା ଉଚିତ, ଯାହାଦ୍ୱାରା ତାଙ୍କର ଭକ୍ତି ବୃଦ୍ଧି ହେବ। କାରଣ ଆମର ଭାଗବତରେ ମଧ୍ୟ କୁହାହଉଛି ଦୁର୍ଲଭମ ମାନୁଷ ଜନ୍ମ ତଦପି ଅନିତମ ଅର୍ଥଦମ୍। ପ୍ରହ୍ଲାଦ ମହାରାଜ କହିଛନ୍ତି ଯଦିଓ ଏ ଦୁର୍ଲଭ ମାନୁଷ ଜନ୍ମ ପାଇଛୁ ଏଇଟା ଯଦି ଅନିତ୍ୟ କିନ୍ତୁ ଅର୍ଥର ଅର୍ଥର ଅର୍ଥ ହେଉଛି ଆମେ ଏଇ ଜୋଲିରେ ଭଗବତ ଧାମକୁ ଯାଇପାରିବା, ସେଥିପାଇଁ ଏଇଟା ହେଉଛି ଦୁର୍ଲଭ କୁହାହେଉଛି। ଦୁର୍ଲଭ ମାନୁଷ ଜନ୍ମ ଲଭିଆ ସଂସାରେ କୃଷ୍ଣ ନା ଭଜନ ଦୁଃଖ କରିବ କାଙ୍କା, ଆମ ଏ ଗୀତ ମଧ୍ୟ ଆମେ ଅନୁସାରେ ପାଠ କରୁ କୁହାହେଉଛି। ଏଇଥିପାଇଁ ଏଇଟା ଦୁର୍ଲଭ ଅର୍ଥଟ କୁହାହେଉଛି ଆମେ ଏଇ ଜୋଲିରେ ଭଗବତ ଧାମକୁ ଯାଇପାରିବା, ସେଥିପାଇଁ ପ୍ରୟାସ କରିବା ପାଇଁ ଉଚିତ। ଅନ୍ୟ ଜୋଲି ଯାହା ଅଛି ସେ ଜୋଲିରେ ସେଇଟା ଦୁର୍ଲଭ ନୁହଁ କୁହାହେଉଛି। ସେମାନେ ଚେତନା ହେଉଛି ଆମର ଚେତନା କୁହାହେଉଛି, ଯେଉଁମାନେ ବୃକ୍ଷ ଜୋଲି ପାଇଛନ୍ତି ସେମାନେ ଚେତନା ହେଉଛି କ'ଣ ଆବୃତ ଚେତନା, ଯାହାର ପଶୁପକ୍ଷୀ ଯଦି ପାଇଛନ୍ତି ତାଙ୍କର ହେଉଛି ସଙ୍କୁଚିତ ଚେତନା, କିନ୍ତୁ ମାନବ ଯଦି ତାହା ହେଉଛି ବିକଶିତ ଚେତନା। ତିନି ଭାଗ ବିଗତ, ବିକଶିତ, ଅର୍ଦ୍ଧ ବିକଶିତ, ପୂର୍ଣ୍ଣ ବିକଶିତ। ତେଣୁ ଏଇ ଯେଉଁ ପୂର୍ଣ୍ଣ ବିକଶିତ କୁହା ହେଉଛି କୃଷ୍ଣ ଚେତନା। କୃଷ୍ଣ ଚେତନା ମାନେ ପୂର୍ଣ୍ଣ ବିକଶିତ ଚେତନା। ଆମେ ତ ମାନବ ଜନ୍ମ ପାଇଛୁ, ଏଇ ଜନ୍ମରେ ଆମେ ଭଗବତ ଧାମକୁ ଯିବା ବା ପୂର୍ଣ୍ଣ କୃଷ୍ଣ ଚେତନଶୀଳ ହେବା, ଏଇଟା ହେଉଛି ଆମର ପ୍ରୟାସ କରିବାକୁ ପଡ଼ିବ। ସେଥିପାଇଁ ପ୍ରଭୁପାଦ ଏଇ କୃଷ୍ଣ ଚେତନା ସଂଘ ଗଢ଼ିଛନ୍ତି, ଆଉ ନାମ ମଧ୍ୟ କୃଷ୍ଣ ଚେତନା ସଂଘ ଦିଆଯାଇଛି। ତାକୁ ଆମେ ସମସ୍ତେ ବୁଝିବା ଦରକାର ଯେ ପ୍ରତ୍ୟେକ ଜୀବର ଜାଗୁଆ ହେଉଛି ଆହାର ନିଦ୍ରା ଭୟ ମୈଥୁନ, ଯେ ଚାରିଟା ଜିନିଷ ଅଛି, ପଶୁଜନ୍ୟ ହେଉ ମାନବଜନ୍ୟ ହେଉ, ସମସ୍ତେ ଖାଉଛନ୍ତି, ସମସ୍ତେ ଶୋଉଛନ୍ତି, ସମସ୍ତେ ମୈଥୁନ କ୍ରିୟାକୁ ସମସ୍ତ ଭୟ ଅଛି। କିନ୍ତୁ ମାନବଜନ୍ୟ ଶ୍ରେଷ୍ଠ କ'ଣ ହେଉଛି? ମାନବଜନ୍ୟ ଶ୍ରେଷ୍ଠ ହେଉଛି ଏଇ ଜୁନିରେ ସେ ଭଗବତ ଧାମ ଯାଇପାରିବ, ପଶୁପକ୍ଷୀ ଜୁନି ସେ ଭଗବତ ଧାମ ଯାଇପାରିବ ବୋଲି କୁହାହେଉଛି। ତେଣୁ ଇଏ ହେଉଛି ଗୋଟେ ଛକ ଜାଗା, ଏଇ ଜୁନିରେ ଭଗବତ ଧାମ ଯାଇପାରିବ, ଏ ଜୁନି ଉଚ୍ଚତଲୋକ ମଧ୍ୟ ଯାଇପାରିବ। ଯଦି ତୁମେ ପାପ କାର୍ଯ୍ୟ କରିବ ତାହେଲେ ନରକଲୋକ ଯାଇପାରିବ। ତେଣୁ ଯେ ତୁମେ ଏ ମାନବ ଜୀବନ ପାଇଛ, ଏହାପରେ ଯେ ମାନବ ଜୀବନ ପାଇବ ତାର କିଛି ଗ୍ୟାରେଣ୍ଟି ନାହିଁ। ତେଣୁ ସେଥିପାଇଁ ଆମକୁ ତଦନୁଯାୟୀ କର୍ମ କରିବାକୁ ପଡ଼ିବ। ଏ କର୍ମ କୁହାଯାଉଛି ଭକ୍ତି ଯୋଗ। ଯେଉଁମାନେ ଭକ୍ତି ଯୋଗ ବା ଭଗବାନ ସେବା ନିଯୁକ୍ତ ହେବେ ତାହେଲେ ସେମାନେ ଉନ୍ନତର ଲୋକ ଯାଇପାରିବେ। ତେଣୁ ସେଇଥିପାଇଁ ଏ ମାନବ ଜୀବନଟା ହେଉଛି ଦୁର୍ଲଭ କୁହାହେଉଛି। ବହୁ ସମୟରେ ଆମେ ଶୁଦ୍ଧ ଭକ୍ତି କଥା କୁହାଯାଏ, ତେଣୁ ଶୁଦ୍ଧ ଭକ୍ତି କ'ଣ? ଭକ୍ତି କୁହାହେଉଛି, ଶୁଦ୍ଧ ଭକ୍ତି କୁହାହେଉଛି। ଶୁଦ୍ଧ ଭକ୍ତି ହେଲା ଯେଉଁମାନେ ପଶ୍ୟନ୍ତି ସର୍ବୋଚ୍ଚ ସର୍ବୋଚ୍ଚ ମୟି ପଶ୍ୟଛି ତସ୍ୟାଙ୍କ ସୁଲଭ ପାର୍ଥ ନିତ୍ୟ ଯୁଦ୍ଧ। ଯେଉଁମାନେ ସବୁଠି ଯେଉଁ ପଶ୍ୟନ୍ତି ସର୍ବୋଚ୍ଚ, ଯେ ସବୁଠାରେ ଭଗବାନଙ୍କୁ ଦେଖୁଛ, ସର୍ବୋଚ୍ଚ ମୟି ପଶ୍ୟଛି ଭଗବାନ ଠାରେ ସମସ୍ତେ ଦେଖୁଛୁ, ସିଏ ହେଉଛି ଶୁଦ୍ଧ ଭକ୍ତ କୁହାହେଉଛି। ଏହାର ସଂଜ୍ଞା ଦିଆହେଇଛି। ତେଣୁ ଆମକୁ ସେ ପ୍ରକାର ଦୃଷ୍ଟି ଲାଭ କରିବା ପାରିବ, ଆମେ ଭଗବାନ ସବୁଠାରେ ଦେଖିପାରିବା। ଯେମିତି ପ୍ରହ୍ଲାଦ ମହାରାଜ କୁହାହେଉଛି, ଏକାନ୍ତ ଭକ୍ତିର ଗୋବିନ୍ଦେ ଯତ ସର୍ବତ୍ର ତଦିକ୍ଷଣ। ପ୍ରହ୍ଲାଦ ମହାରାଜ ସେ ତୁ ବହୁତ ଶୁଦ୍ଧ ଭକ୍ତ ଥିଲେ, ସେ ସବୁଠି ଭଗବାନ ଦେଖିପାରୁଥିଲେ। ତାଙ୍କର ପିତା ରାକ୍ଷସ ଥିଲା, ଏ ମନୁଷ୍ୟ ସେ ଭଗବାନ ଦେଖିପାରୁନଥିଲା। କିନ୍ତୁ ସେ ପଚାରିଲା, ତୋର ଯେଉଁ କହୁଛୁ ତୋର ଇଷ୍ଟଦେବ କେଉଁ ସବୁଠି ଅଛନ୍ତି? ନା ସବୁଠି ଅଛନ୍ତି, ଏ କୁମ୍ଭରେ ଅଛନ୍ତି, ତା ଆପଣ ଦୃଶ୍ୟଦେବଙ୍କ ବିଷୟରେ ଜାଣିଥିଲେ? କିନ୍ତୁ ସେ ଦେଖୁଥିଲା, କିନ୍ତୁ ତାର ପିତା ଦେଖିପାରୁନଥିଲା, ଦୃଶ୍ୟଦେବ ବାହାରିଲେ। ସେହିପରି ଭାବରେ ଆମକୁ ସେ ଚକ୍ଷୁଟା ଲାଭ କରିବା, ଯେଉଁ ଚକ୍ଷୁରେ ଭଗବାନ ଆମେ ଦେଖିପାରିବା। ତେଣୁ ସେଥିପାଇଁ ଏ ଶିକ୍ଷା ଯାଇଛି, ଏଇଟା କେମିତି ଦେଖିପାରିବା? ପ୍ରତି ଯା ଭାଗବତ ପଢ଼ ବୈଷ୍ଣବର ସ୍ଥାନ, ଆମକୁ ଏ ଭାଗବତ ଶ୍ରବଣ କରିବାକୁ ପଡ଼ିବ। ଏଇଟା ଶ୍ରବଣା କିଏ ବାକି? ଯାହା ପ୍ରଭୁ କହିଲେ ଏଇଟା ଶ୍ରୌତ ପରମ୍ପରା, ଶ୍ରୌତ ପରମ୍ପରା ଯେଉଁମାନେ ଆସୁଛନ୍ତି ତାଙ୍କୁ ସଙ୍ଗ ଲାଭ କରିବାକୁ ପଡ଼ିବ, ତାଙ୍କଠୁ ଶ୍ରବଣ କରିବାକୁ ପଡ଼ିବ, ତାହେଲେ ତୁମେ ସେ ଭକ୍ତି ଚକ୍ଷୁ ଲାଭ କରିପାରିବ। ଅନ୍ୟ ଉପାୟ କିଛି ନାହିଁ କୁହାହେଉଛି, ଶ୍ରୌତ ପରମ୍ପରା କୁହାହେଉଛି। ପ୍ରେମାଞ୍ଜନ ଛୁରିତ ଭକ୍ତି ବିଲୋଚନେନ ସନ୍ତ ସଦୈବ ହୃଦ ସୁବିଧା କହନ୍ତି, ଜମ ଶ୍ୟାମ ସୁନ୍ଦରମ ଅଚିନ୍ତ ଗୁଣ ସ୍ୱ ଗୋବିନ୍ଦ ନାଥ। ଯେଉଁମାନେ କୁହାହେଉଛି ବ୍ରହ୍ମାଞ୍ଜନ ଛୁରିତ ଭକ୍ତି ବିଲୋଚନ, ତେଣୁ ସେ ଗୁରୁଦେବ ଶ୍ରୀ ପ୍ରଭୁପାଦ ଗୁରୁଦେବ ଏମାନେ ଶୁଦ୍ଧ ବୈଷ୍ଣବ, ଆମେ ପରମ୍ପରା ଆସୁଛୁ, ତାଙ୍କ କଥା ଶ୍ରବଣ କରିବାକୁ ପଡ଼ିବ। ସିଏ ଆମକୁ ସେ ଦୃଷ୍ଟି ଦେବେ, ଯେଉଁ ଦୃଷ୍ଟି ଦ୍ୱାରା ଆମେ ଭଗବାନ ଦେଖିପାରିବ। ଗୁରୁଦେବ କୁହନ୍ତି, ତୁମେ ପ୍ରେମାଞ୍ଜନ କଥା କୁହାହେଉଛନ୍ତି, ଯେ ଅଞ୍ଜନ ତାକୁ ଆଖିରେ ଲଗେଇଲେ ଆଖିଟା ସଫା ହେଇଯାଏ, ତୁମେ ଦେଖିପାରିବ କୁହାହେଉଛି। ତେଣୁ ଯେଉଁ ପ୍ରେମରୂପକ ଅଞ୍ଜନ ଏଇଟା କେଉଁଠି ମିଳିବ? ଏଇଟା କ'ଣ ମାର୍କେଟରେ ମିଳିବ କି? ଏଇଟା ମାର୍କେଟରେ ମିଳିବନି, ଏଇଟା ମିଳିବ ଏଇ ଯେଉଁ ସାଧୁ ସଂଘ ଆମେ ଆଜି କରୁଛୁ, ସାଧୁ ସଂଘରେ ଆପଣମାନେ ଶ୍ରବଣ କରୁଛନ୍ତି ଭଗବାନ କଥା। ତେଣୁ ଯେଉଁମାନେ ଯାହାକୁ ଆଜି କହିଲେ ଦୁନ୍ଦୁକାରୀ କଥା ମଧ୍ୟ କହିଲେ, ଯେଉଁମାନେ ଅତ୍ୟାନ୍ତିକ ଭାବରେ ଭଗବାନ କଥା ଶ୍ରବଣ କରୁଛନ୍ତି, কেজন শ্রবণ করছেন কা কারণে ভগবান কথা শুনছেন তেমন এটি আসলা পরে আমি ভগবান কথা শুনলা বেলা আমি শুয়ে যাচ্ছি আমার অন্য চিন্তা পড়ে যাচ্ছে তেমন আমি কেমন অগ্রগতি করিপার তেমন সে আমি সাবধান হওয়া পড়ব যেত কথা কুয়াযাচ্ছে সে তো অত্যন্ত ভাবে শ্রবণ করি পড়ব এই কথা মধ্যে পাশ্চাত্য আপনার বুঝাইলে যে যেত শ্রবণ কলা সে সেটি অগ্রগতি কল তেমন এই যে অঞ্জনটা লাগিলা পরে আপে আপে এটা ভক্তি চলব তুমি ভগবান দেখা পড়ব সে কুয়া হচ্ছে প্রতি দৈনিক আমি ভগবান সাধু সঙ্গ করিয়া পড়ব এবং সাধু সঙ্গে কৃষ্ণ নাম এই মাত্র চাই সংসার যেমিতে আর কোন বস্তু না সাধু সঙ্গ করি তাকে ভগবান নাম শ্রবণ প্রতিদ্বন্দ্বিতা করিয়া পড়ব তাহলে কম করিয়া পড়ব আমি সংসার উদ্ধার পাইব অন্যথা কিছু উপায় নাই কুয়া হচ্ছে এই উপায় দিয়া হয়েছে সাধু সঙ্গ করিয়া পড়ব চৌষট্টি অঙ্গ ভিতর পাঁচটি অঙ্গ মধ্যে মহাপুরুষ উদ্ধার করেছেন তেমন আমি রবিবার দিন এক সাধু সঙ্গ করার সুযোগ মিলুছি এ ভগবান দিব্য নাম কীর্তন করার মধ্যে সুযোগ মিলুছি এ সুযোগ আমার প্রভুপা দিয়েছেন গুরুত্ব দিয়েছেন তেমন যা কুহে সপ্তাহের গোটাই দিন এতে অবহেলা প্রদর্শন করা উচিত নুহে কুহে যে মাতাজী অনেক আছে ভক্তমান অনেক সে এতে অবহেলা প্রদর্শন তেমন আমি যে সংকীর্তন কথা কুয়াযাচ্ছি যে সংকীর্তন সমস্ত যোগদান করা উচিত মহাপ্রভু একাকি আসিনে মহাপ্রভু তার সাথে কি আসলে পারিশ্রমিক আমি আমি মহামন্ত্র জপ করিয়া কম করছু শ্রীকৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শিবা সাধি গৌরভক্ত এই পাঁচ কুহে মহাপ্রভু শ্রী শ্রীকৃষ্ণ চৈতন্য নিজে কি সে যেতবে আসলে তাঁকর সাঙ্গ পাঙ্গ পরিষদ দিয়ে আসছেন তেমন এসব তত্ত্ব আপনার বুঝিয়া পড়ব নিত্যানন্দ প্রভু কি অদ্বৈত প্রভু কি আর গদাধর পণ্ডিত কি শ্রীনাথ এসব পঞ্চটি অঙ্গ কুয়া হচ্ছে বিষ্ণু তত্ত্ব ভিতরে আমার যাচ্ছেন কি চৈতন্য মহাপ্রভু নিত্যানন্দ প্রভু অদ্বৈত আচার্য এই বিষ্ণু তত্ত্ব ভিতরে সেমান তেমন গদাধর পণ্ডিত হচ্ছে তাঁকর কারণ অন্তরঙ্গা শক্তি কুয়া হচ্ছে শ্রীবাস হচ্ছে ভক্ত কুয়া হচ্ছে এ পাঁচটি নেইকি সে প্রচার করলে মহাপ্রভু একুটিয়া মহাপ্রভু যদি তুমি একুটিয়া প্রার্থনা করিব মহাপ্রভুকে গ্রহণ করিবে সেইপরি ভাবে আমার এই সঙ্গে তেমন ভক্ত মান মিলে আমি প্রচার করিয়া পড়ব কথা কীর্তন করিয়া পড়ব তাহলে মহাপ্রভু খুশি হবে আমি ভক্তি পথে অগ্রগতি করিবা তেমন এতে আমি শীতলতা প্রদর্শন করা উচিত নুহে কুয়া হচ্ছে শীতলা পদ তো আমার এই কুয়া হচ্ছে এটি দুঃখটা কম কৌনা দুঃখটা এটি কম জন্ম মৃত্যু জরা ব্যাধি এটা হচ্ছে দুঃখ এ জন্ম হওয়াটা দুঃখ মৃত্যুটা দুঃখ বার্ধক অবস্থা দুঃখ এসব দুঃখ কুয়া হচ্ছে যাতেশ দুর্ব মৃত্যু এটা মৃত্যু হব কুয়া হচ্ছে এসবটা জন্ম হয়েছে মরিব কি জানছে কার কেতবে মৃত্যু আসি হব কিছু কইপারে না আমার এইটি দেখুন কেতে ভক্ত চালিগলে হ্যাঁ কেতে ভক্ত চালি কে জানিছিলা তাঙ্কর কেতে হব মৃত্যু বুঝিপারছেন তেমন আমি সেই এ মৃত্যু জয় করা হলে আমার প্রতিদিন ভগবান দিব্য নাম কীর্তন করা পড়ব এবং নাম উপরে সম্পূর্ণ বিশ্বাস করা পড়ব যে গুরুদেব যে নিয়ম দিয়েছে তা পালন করা পড়ব তাহলে আমি মৃত্যু জয় করা পড়া কুহে যা কুহে যশ্যাম বৈষ্ণব মানে কৃষ্ণ পরম পুরুষে ভক্তি উপদেশ শোক মোহ ভয় আমি যদি ভাগবত কথা শুনবা তাহলে জাগতিক শোক মোহ এসব নষ্ট হয়েপার জন্ম লাভ পরম পুরুষাম অন্তে নাড়ছন্তি জন্মলাভ সার্থক হব মৃত্যু সময় যদি ভগবান চিন্তা হব আমার গুরুদেব প্রতিদৈনিক ভাগবত পাঠ করিয়া পরে এটা কুহে আকৃষ্ট বলি যাও জীব মতি উদ্ধার রাধা ভাব কাই সে কৌলে প্রতিদৈনিক কি জানছে কার ভিতরে মৃত্যু হয়ে আমি কইপারি কি কুহে আমার সেক্রেটারি লে আমার মন্দিরের মনে পড়ুতা না কি চালিগলে তেমন সে আমার সাথে মিটিং গেল মিটিং সে আসলে ঘরক যাবে অটোরে বসলে অটোর পড়িগলে আক্সিডেন্ট হয়ে গেল চৈতন্য গুণমণি আপনার জানিদেবে আমি ঘরক ফেরি গেলু শুনলাম চৈতন্য গুণমণির অবস্থা হয়ে যাইছে তারপরে দুদিন পরে চালিগেল বুঝিপারছেন এই অবস্থা কিন্তু যা হোক সে ভগবান সেবা করছিল না নিশ্চিত ভাবে সেমান সেবা করবে বুঝিপারছেন তেমন আমার অনেক ভক্ত আমি দেখুছি এই অবস্থা হচ্ছে তেমন সেদিন কুয়া হচ্ছে প্রতিদৈনিক কুয়া হচ্ছে ବୁଦ୍ଧ କହୁଛନ୍ତି ଗୋଟିଏ ମୁହୂର୍ତ୍ତ କୃଷ୍ଣ ବିଶୁଦ୍ଧ ମାନେ ସେଟା ହେଉଛି ବିପଜ୍ଜନ ସମୟ, ଏ ଗୁରୁଦେବଙ୍କର ବାକ୍ୟ। ଗୋଟିଏ ମୁହୂର୍ତ୍ତ ଯଦି କୃଷ୍ଣ ବିଷ୍ଣୁ ସେଟା ହେଉଛି ବିପଜ୍ଜନ। ତମର ସବୁଠାରୁ ଅସୁବିଧା ସମୟ ହେଉଛି କୃଷ୍ଣ ବିଷ୍ଣୁ କୁହାହେଉଛି। ତୁ ସମସ୍ତଙ୍କୁ କୁହାହେଉଛି ସମସ୍ତେ ସର୍ବଦା ଭକ୍ତ ମେଳରେ କଥା ଭକ୍ତ ଭକ୍ତ କଥା ଶୁଣ, ଶ୍ରବଣ କରନ୍ତୁ ସୀତା ମେଳାରେ, ନିଜ ଘରେ ମଧ୍ୟ ସେଇ ପ୍ରକାର ସ୍ୱାମୀ ସ୍ତ୍ରୀ ବା ପିଲା ଛୁଆ ତାଙ୍କୁ ନିକୀର୍ତ୍ତନ କରନ୍ତୁ, ତାହେଲେ ଆମେ ଅବରୋଧ କରିପାରିବା। ଏ ମାୟା ତ ଆମକୁ କଦାପି କୃଷ୍ଣଚିତ୍ର କରିଦେବ। ମାୟାର କାମ ହେଲା କ'ଣ? ମାୟାର ଦୁଇ ପ୍ରକାର କାମ କ'ଣ ଅଛି? ଯେ ତମର ସ୍ୱରୂପକୁ ସେ ଆବୃତ କରୁଛି ଆଉ କୃଷ୍ଣଠୁ ଦୂରେଇ ନେଉଛି। ତେଣୁ ଆମେ ଯେତେବେଳେ ଭଗବାନ ଗୀତା କ'ଣ କହିଲେ, ମା ଏବେ ଯେ ପ୍ରପନ୍ନତେ ମାୟା ଉତ୍ତରେ, ଯିଏ ମୋର ପ୍ରପନ୍ନ ହେବ ସେ ମାୟା ଉତ୍ତରି ପାରିବ। ତ ଦୈବୀ ଶକ୍ତି ମାୟା ଅତ୍ୟନ୍ତ କଷ୍ଟକର କୁହାହେଉଛି। ତେଣୁ ଆମେ ସେଥିପାଇଁ ସେ ଆତ୍ମନା ଦରକାର, ଅତ୍ୟନ୍ତ ସିରିୟସ୍, ଦ୍ୟାଟ୍ ଇଜ୍ ଓନ୍ଲି ଫର୍ ସିରିୟସ୍ ଷ୍ଟୁଡେଣ୍ଟସ୍। କୃଷ୍ଣ ଚେତନା ଅର୍ଡିନାରି ଲୋକ ପାଇଁ ନୁହେଁ, ଇଟ୍ ଇଜ୍ ଓନ୍ଲି ଫର୍ ସିରିୟସ୍, ଯେଉଁମାନେ ପ୍ରକୃତରେ ସିରିୟସ୍ ସେମାନେ ପାଇଁ କୃଷ୍ଣ ଚେତନା। ଅନ୍ୟମାନଙ୍କ ପାଇଁ ପ୍ରପାତ କହିଥିଲେ ଇଟ୍ ଓନ୍ଲି ଫର୍ ସିରିୟସ୍ ଷ୍ଟୁଡେଣ୍ଟସ୍। ଯେଉଁମାନେ ବ୍ୟାକୁଳ ହେବେ ଭଗବତଧାମ ଯିବା ପାଇଁ ବା କେତେ କଷ୍ଟ ଏଠି ଦେଖୁନାହାନ୍ତି, ପ୍ରତି ମୁହୂର୍ତ୍ତରେ ବିପଦ କୁହାହେଉଛି, ପ୍ରତି ପଦେ ପଦେ ବିପଦ କୁହାହେଉଛି। ତେଣୁ ଏ ବିପଦ ରକ୍ଷା କରିବା କିଏ କ'ଣ? ସେ ଭଗବାନ ପାଦ ପଦରେ ଆସି ଦେବାକୁ ପଡ଼ିବ ଆଉ ଭଗବାନ ନିର୍ବନାମ କୀର୍ତ୍ତନ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏ ହେଉଛି କୀର୍ତ୍ତନାକ୍ୟ ଭକ୍ତି। ତେଣୁ ସମସ୍ତଙ୍କୁ ନିବେଦନ ମୁଁ କରୁଥାଏ, ଆମ ଭିତରେ ସମସ୍ତେ ଭାତୃଭାବ ସ୍ନେହ ସହାନୁଭୂତି ରହିବା ଦରକାର। ଆଉ ତାପରେ ଯେଉଁମାନେ ସେବା ଦେଉଛନ୍ତି ସେମାନେ ମଧ୍ୟ ପରସ୍ପରକୁ ଭିତରେ ସ୍ନେହ ରହିବା ଦରକାର, ଆନୁଗତ୍ୟରେ ଗୁରୁକୃଷ୍ଣଙ୍କ ଆନୁଗତ୍ୟରେ ସେବା କରିବାକୁ ପଡ଼ିବ, ନହେଲେ ଆମେ କେମିତି କରିବାକୁ ଯାଉ। ତେଣୁ ସମସ୍ତଙ୍କ ନିବେଦନ, ସମସ୍ତେ ପରସ୍ପର ଭିତରେ ସହଯୋଗ କରି ଏ ସମସ୍ତ ଲାଗି ନିୟ।